नमो भगवते वासुदेवाय। संस्कंद 28 अध्याय मैंने गतकाल श्रवण करते इंद्रंकर अपराध प्रभु मार्जन करछन्ते अभिषेक हेछन्ते समस्त आनंद हेछन्ते देव लोक को इंद्र एवं सुरभि प्रत्यावर्तन करछन्ते विश्वनाथ चक्रवर्ती ठाकुर भाव प्रकाश करछन्ते से हठात ए लीला परे वरुण लोक को नंद महाराज जाइछन्ते ए लीला काहे वर्णना कले विश्वनाथ चक्रवर्ती ठाकुर कहछन्ते इंद्रस्य इंद्रस्य तत्क्षान्ति मुक्त्वा स्वस्मृतिम् आगते वरुणस्य पिते वक्तुं माह लीलांतर मुनि मुनि श्रेष्ठ मुनि सुखदेव तंगरे को लीला उदित हला तंग हृदय रे ई लीला उदित होचंदि जेबडे मन देखिबा भागवत रे वैस हिसाब रे क्रम हिसाब रे लीला वर्णना कर जाय कृष्ण लीला गोटे क्रम रे से वर्णना करना केतले केतले कोन क्यों लीला आगे कह सारा पूर्व लीला जमी पांच वर्ष लीलाटा एक अच्छी क्रम देखे चक्रपाद तीन मस लीला से छस जाए छस लीलाटा आगे वर्णना करस लीला वर्णना कर हृदय ये भक्तर आम कौन बर्तमान भगवान लीला गुण रूप जो चिंतन करुचे श्रद्धा करुचे यहाँ आम बुद्धिपूर्वक हो बुद्धिपूर्वक कह जाए ଯେତେବେଳେ କୃପା ମିଳେ ଯେ ନିର୍ଗୁଣ ସ୍ଥିତିକି ଜଣେ ଯାଏ ଭଗବାନଙ୍କର କୃପା ଅଧିକାରୀ ହୁଏ ସେତେବେଳେ ଲୀଳା ଉଦିତ ହୁଅନ୍ତି ଏଠି ସୁଖଦେବ ବିଶ୍ୱନାଥ ଠାକୁରଙ୍କର ମତ ସୁଖଦେବ ଗୋସ୍ୱାମୀ ୟା ପରେ ନନ୍ଦ ମହାରାଜଙ୍କର ବରୁଣାଳୟ ଯାତ୍ରାଟା ଏଇଟା କାହିଁକି ବର୍ଣ୍ଣନା କଲେ ଏଠି କହୁଛନ୍ତି ଇନ୍ଦ୍ରସ୍ୟ ଆଗଶ୍ଚମ ତତ୍କ୍ଷାନ୍ତି ମୁକ୍ତ ସ୍ୱସ୍ମୃତି ମା ଆଗତେ ଇନ୍ଦ୍ର ଯେତେବେଳେ ଫେରିଗଲେ ଅପରାଧ ସୁଖଦେବଙ୍କର ସ୍ମୃତି ଗୋଟିଏ ରହିଥିଲା ଯେ ଇନ୍ଦ୍ର ବଡ଼ ଅପରାଧ କରିଛନ୍ତି ଭଗବାନ ସେ ଅପରାଧକୁ କ୍ଷମା କରିଦେଇଛନ୍ତି ଏଇ ଅପରାଧର ସ୍ମୃତିଟା ପୁଣି ଉଦିତ ହେଇଗଲା କାର ସୁଖଦେବଙ୍କର ଆଉ କିଏ ଅପରାଧ କରିଥିଲେ ଆଚ୍ଛା ବରୁଣ ବି ଅପରାଧ କରିଥିଲେ ସେଥିପାଇଁ ସେ ଇଲିଆଟାକୁ ତାପରେ ବର୍ଣ୍ଣନା କରିଛନ୍ତି ଗୋଟେ ବୁଦ୍ଧିପୂର୍ବକ କିଛି କହିବା ବୁଦ୍ଧିପୂର୍ବକ ମାନେ ଆମର ଯେଭଳି ବୁଦ୍ଧି ଅଛି ବୁଦ୍ଧିଟାକୁ ଲଗେଇ କୁହନ୍ତୁନି ବୁଦ୍ଧି ଲଗେଇ କାମଟା କର ବୁଦ୍ଧିଟାକୁ ଲଗେଇକି ଆମେ କିଛି କରୁଛେ ଅପ୍ରାକୃତ ଜିନିଷ କଣ ହୁଅନ୍ତି ପ୍ରାକୃତ ବୁଦ୍ଧିର ସୀମାଟାକୁ ସେ ରୋକି ଦିଅନ୍ତି ଅର୍ଥାତ୍ ପ୍ରାକୃତ ବୁଦ୍ଧି କିଛି କାମ କରିପାରେ ନା ଚିତ୍ ଶକ୍ତିର ପ୍ରେରଣାରେ କର୍ମ କରାଯାଏ ଏଥିପାଇଁ ଆଚାର୍ଯ୍ୟମାନଙ୍କର ଯୋଉ କୁହାଗଲା ଡେଫିନେସନରେ ଆଜି ବିଜ୍ଞ ବାକ୍ୟ ନାହିଁ ଦୋଷ ଚତୁର୍ଷ୍ଟ ତାଙ୍କର ଚାରିଟା ଦୋଷ ନାହିଁ ଭ୍ରମ ପ୍ରମାଦ ବିପ୍ରଲିପ୍ସା କରୁଣା ପାଟବ ନାହିଁ କାହାର ଆର୍ଯ୍ୟ ବିଜ୍ଞ ବାକ୍ୟରେ କେମିତି ନାହିଁ ଜଣେ କେମିତି ଜଣେ ଯୁକ୍ତି କରିବେ କେମିତି ନାହିଁ ନା ଏଇଥିପାଇଁ ନାହିଁ ତାଙ୍କର ବୁଦ୍ଧିଟା ଆଉ ଏ ଗୁଣଯୁକ୍ତ ନାହିଁ ଆମର ଗୁଣଯୁକ୍ତ ବୁଦ୍ଧି ଅଛି ମାନେ ଆମର ଭୁଲ କିଛି ଆସିବ ଆଜି ଯୋଉଟା କହୁଛେ କାଲି ଏଟା ନ ହେଇପାରେ ସତଗୁଣ ରଜଗୁଣ ତମଗୁଣ ତିନି ଗୁଣ ଭିତରେ ଆମ ବୁଦ୍ଧି ମନ କାର୍ଯ୍ୟ କରୁଛି କିନ୍ତୁ ଆର୍ଯ୍ୟ ଯେଉଁମାନେ ବିଜ୍ଞାନ ଯେଉଁମାନେ ସେମାନଙ୍କର ଚିତ୍ଶକ୍ତିର ପ୍ରଭାବ ଆସିଛି ସେଥିପାଇଁ ତାଙ୍କର ଆମର କ'ଣ ଆତ୍ମା ଆଉ ଶରୀରକୁ ଏତେ ଅଲଗା ଆମେ କରିପାରୁନି ଯେଉଁ ଭଗବାନଙ୍କ ପାଖରେ ଯେଉଁ ବୁଦ୍ଧିଟା ଆସିବ ଏମିତି କଣ ଚାଲି ଆସିବ ଜଗତର ନୀତି ଧର୍ମ ପର୍ଯ୍ୟନ୍ତ ବେଦ ଧର୍ମ ପର୍ଯ୍ୟନ୍ତ ଯେତେବେଳେ ତୁମେ ଧରିକି ବସିଥିବ ସେତେବେଳେ ତୁମେ ଆତ୍ମାସ୍ୱର ଭେଦ ବି ଜାଣିପାରିବନି ଯଦି ବେଦ ଧର୍ମକୁ ଧରିବ ତୁମେ ଆତ୍ମାସ୍ୱର ଭେଦ ଧରିପାରିବନି କେମିତି ଧରିବ ବେଦ ଧର୍ମ କଣ କହୁଛି ବେଦଧର୍ମଟା ତୁମେ ଧରିଲେ ସର୍ବଧର୍ମ ଅନୁପରିତ ଯାଇପାରିବେ କି ବେଦ ଧର୍ମ କଣ ହଉଛି ପୁତ୍ରର ପାଳନ କରିବ ସ୍ତ୍ରୀକୁ ଏଭଳି ଯତ୍ନ କରିବ ଏଇଟା କରିବ ଚାଷ ଦେଶ ପାଇଁ ଏହା କରିବ ଏସବୁ ବେଦ ଧର୍ମ ନା ଆଉ ବେଦ ଧର୍ମକୁ ଦେଖିଲେ ବି ନୀତି ଧର୍ମ ତ ଛାଡ଼ ଏଇଟା କରିବା ଦରକାର ଏଇଟା କରିବା ଦରକାର ନାହିଁ ଏଇଟା ଏମିତି ଦରକାର ଯେପର୍ଯ୍ୟନ୍ତ ଆମେ ଶରୀର ଆତ୍ମାକୁ ପୃଥକ ନ କରିପାରୁଛେ ସେ ପର୍ଯ୍ୟନ୍ତ ଚିତ୍ଶକ୍ତିର ଜିନିଷଟା ଆମ କତି କିଛି ଆସିବନି ଆମର କ'ଣ ଯାହା ଅଛି ବର୍ତ୍ତମାନ ଜ୍ଞାନ ବୁଦ୍ଧି ବଳ ସବୁ ଶରୀରକୁ ନେଇକି ବା ଶରୀର ବୋଲି ଆମର ଜ୍ଞାନ ବି ଅଛି ମୁଁ ଏଇଟା କରୁଛି ମୋର ଏଇଟା ବୁଦ୍ଧି ଏ ଜ୍ଞାନଟା ଅଛି ନା ନାହିଁ ଆଉ ମୁଁ ଏଇଟା କରିପାରୁଛି ଏଇଟା କରିହବ ଏଇଟା କରିହବ ଏ ବୁଦ୍ଧିଟା କାହାର ଆସୁଛି ଶରୀର ସବୁ ଆସୁଛି ନା ଆମେ ମୁଁ ନିଜେ କରିଛି ଏଇଟା ମୋର ଘର ଏଇଟା ଏମିତି କରିବା ଦରକାର ଏଇଟା ମୋର ପିଲା ଛୁଆ ଏ ଶରୀର ବର୍ତ୍ତମାନ ଅଛି ଶରୀର ଚେତନାରେ ରହିକି ଯେତେ ସୁସ୍ଥ କାମ କଲେ ବି ସେଇଟା ଠିକ ନୁହେଁ ସେଇଟା ଗୁଣ ଦ୍ୱାରା କାର୍ଯ୍ୟ ହେଉଛି ଆଉ କିନ୍ତୁ ଭଗବାନଙ୍କର ଯେଉଁ ଭକ୍ତମାନେ ଯେଉଁମାନେ ସମର୍ପିତ ଆତ୍ମା ସେମାନେ ଜାଣିଛନ୍ତି ଶରୀରଟା ବି ମୋର ନୁହେଁ, ମୁଁ ତ ହେଉଛି ଆତ୍ମା ଆଉ। ସେମାନେ ଶରୀରଟାକୁ ଭୁଲି ଯାଆନ୍ତି, ଶରୀରଟାକୁ ଭୁଲି ଯିବା ମାନେ ଶରୀରର କେବଳ ଗୋଟେ ଚାରିଟା ଜିନିଷ ରହିଛି, କ'ଣ? ଆହାର, ନିଦ୍ରା, ଭୟ, ମୈଥୁନ। ଭୟ ମୈଥୁନ ପାର୍ଟଟାକୁ ଉଡ଼ି ଦିଅନ୍ତି ସେମାନେ, ଏ ପାର୍ଟଟା ଟୋଟାଲ ତାଙ୍କର ନାହିଁ, ଜିରୋ। ଶରୀର ଯୋଉ ଭୌତିକ ଆସକ୍ତି ଆଉ ଦ୍ୱିତୀୟ ହେଲା ଶରୀର ଚିନ୍ତା, ଏ ଦୁଇଟାକୁ ସେ ଭୁଲିଯାଆନ୍ତି। ଆଉ କ'ଣ ଦୁଇଟା ରହିଲା? ଆହାର ଆଉ ନିଦ୍ରା, ଏ ଦୁଇଟାକୁ ଭଗବାନଙ୍କର ପ୍ରସାଦ ସେବନ କରନ୍ତି ଏବଂ ଭଗବାନଙ୍କ ସେବା ପାଇଁ ଯେତିକି ଆବଶ୍ୟକ ସେତିକି ସେ ଶରୀରଟାକୁ ବ୍ୟବହାର କରନ୍ତି, କାରଣ ଶରୀରଟାକୁ ଛାଡ଼ିକି ଆତ୍ମା ତିଷ୍ଠି ପାରିବେ ନା। ତେଣୁ ୟା ଦ୍ୱାରା ସେ ଶରୀରଟାକୁ ଯାଆନ୍ତି କ'ଣ କରିବା ପାଇଁ? ଚିନ୍ମୟ କରିବା ପାଇଁ। ଆଉ ଭଗବତ ଶକ୍ତିଟା ଆସିଗଲେ ଏଇଟା ଚିନ୍ମୟ ହେଇଯିବ ଅଟୋମେଟିକ, ହେଲେ ତାଙ୍କର ଶରୀର ଚିନ୍ତାରେ ନଥାଏ। ଯାହାର ଶରୀର ଚିନ୍ତା ରହିଛି ସେ ତ ଏଇସବୁ କିଛି ବୁଝିବା ହିଁ ତ କଷ୍ଟ ହେଇଯିବ, ଧରିବା ହିଁ କଷ୍ଟ ହେଇଯିବ। ଆମର ଜ୍ଞାନ, ଆମର ବୁଦ୍ଧି, ଏଇ ଯେଉଁ କଥା ସୁଖଦେବ କେମିତି ପଟ୍ଟନୀ ଲୀଳାଟା କହୁଛନ୍ତି, ୟା ପରେ ଲୀଳାଟା କାହିଁ କହିଲେ? ବିଶ୍ୱନାଥ ଚକ୍ରକୁ ଧରିଦେଲେ, ଗୋଟେ ଅପରାଧ ଲୀଳା ଗଲା, ଇନ୍ଦ୍ରଙ୍କର ଅପରାଧ, ସେ ଅପରାଧ ସ୍ମୃତି ତାଙ୍କର ଆସିଲା, ସାଙ୍ଗେ ସାଙ୍ଗେ କହିଦେଲା ଆଉ କିଏ ଅପରାଧ କରିଛି? ବରୁଣ, ସେଇ ଲୀଳାଟାକୁ ଆରମ୍ଭ କରିଦେଲେ। ଏଇ ସ୍ମୃତିଟା ତାଙ୍କର ଉଦିତ ହଉଛି। ଆମର କ'ଣ ଗୁଣ ଗୁଣ ସଂସ୍ପର୍ଶରେ ଥିବାରୁ ଆମର ବୁଦ୍ଧି ଗୁଡ଼ାକ, ବୁଦ୍ଧିରେ ସେ ଗୁଣ ଗୁଡ଼ାକ ସବୁବେଳେ ଆସୁଛି, ଏଇଟା ଠିକ, ଏଇଟା ଭୁଲ, ଏଇଟା ଏଇଟା ଠିକ, ଏଇଟା ଏମିତି କରିବା ଦରକାର, ଏଇଟା ସେଇଟା କରିବା ଦରକାର। ଏଇଟା ଭକ୍ତି ନୁହେଁ, ଏଇଟା ଇଏ ଭକ୍ତି ନୁହେଁ, କିନ୍ତୁ କରିବା କ'ଣ? ବୁଦ୍ଧିଟା ଗୁଣ ଗୁଣଯୁକ୍ତ ହେଇକି ରହିଛି। ସେଥିପାଇଁ ଭଗବାନ ଅର୍ଜୁନଙ୍କୁ ଗୋଟେ ଷ୍ଟେଟମେଣ୍ଟ ଯେଉଁ ଦେଇଦେଲେ କ'ଣ କହିଲେ? ତ୍ରୈଗୁଣ୍ୟ ବିଷୟ ବେଦା ନ ସ୍ତ୍ରୈଗୁଣ୍ୟ ଭବ ଅର୍ଜୁନ, ନିର୍ଗୁଣ ସ୍ତରକୁ ତୁମେ, ତିନିଗୁଣ ସ୍ତରକୁ ନଗଲେ ତୁମେ କିଛି ଜାଣିପାରିବନି, ମୁଁ ଯାହା କହୁଛି ଷ୍ଟେଟମେଣ୍ଟ ଗୁଡ଼ାକ ତୁମେ ବୁଝିପାରିବନି ଆଉ। କ'ଣ କହିଲେ ନା ନାଇଁ, ତ୍ରୈଗୁଣ୍ୟ ବିଷୟ ବେଦା ନ ସ୍ତ୍ରୈଗୁଣ୍ୟ ଭବ ଅର୍ଜୁନ, ମୁଁ ଯେଉଁ ଷ୍ଟେଟମେଣ୍ଟଟା କହୁଛି ତୁମେ ଶରୀର ଆତ୍ମା ଏଟା କେଉଁ ଅଧ୍ୟାୟରେ କହିଲେ? ହଁ, ଦ୍ୱିତୀୟ ଦ୍ୱିତୀୟ ଅଧ୍ୟାୟରେ କହିଲେ ଶରୀର ଆତ୍ମା କଥା କହୁଛି କହିଲେ ନା ସେଟା ଆଉ ଶରୀର ଆତ୍ମା ଜିନିଷ କହିଦେଇକି ଏଇଟା ପୁଣି ମାରୁଛନ୍ତି, କାରଣ ଜଣେ ବୁଝିପାରିବନି କ'ଣ କ'ଣ ଶରୀର ଗୋଟେ, କ'ଣ ଆତ୍ମା, କ'ଣ ମୁଁ ତ ସେ ବ୍ୟକ୍ତିଟା ଗୋଟେ ଆତ୍ମା କେଉଁଠି ଅଛି, କ'ଣ ଅଛି ତାର, ପୁଣି ଧର୍ମଟା କ'ଣ? ବାୟୁରେ ଯାହା ସବୁ ଭଗବାନ କହିଲେ ନା, ବାୟୁରେ ସେ ନଷ୍ଟ ହବନି, ଜଳରେ ନଷ୍ଟ ହବନି, ଅଗ୍ନିରେ ନଷ୍ଟ ହବନି, କିନ୍ତୁ କହିଲେ ତୁମେ ତ୍ରୈଗୁଣ୍ୟ ବିଷୟ ବେଦା ନୈସ୍ତ୍ରୈଗୁଣ୍ୟ ହୁଅ ଅର୍ଜୁନ, ନିର୍ଗୁଣ ଅବସ୍ଥାକୁ ତୁମେ ଗଲେ ତୁମେ ବୁଝିପାରିବ। ନିର୍ଦ୍ୱନ୍ଦ ନିତ୍ୟ ସତ୍ୱସ୍ତ ନିର୍ଯୋଗ କ୍ଷମ ଆତ୍ମବାନ, ଆତ୍ମମାନେ ସ୍ଥିତିକି ତୁମେ ଯା, ଆସି ସ୍ଥିତିକି ଆମେ ନଗଲେ ଆତ୍ମାନ ସ୍ଥିତି କେମିତି ଗୋଟେ ଯିବ? କ'ଣ ଚେଷ୍ଟା କରିକି ପଳେଇବ? ମୋ ଆତ୍ମା ବସିକି ଚୁପଚାପ ରହିବ, ମୋ ଆତ୍ମା ତ ଆଜ୍ଞା ମୋର କ'ଣ ଦରକାର, ଖାଇବିନି, ଶୋଇବିନି, ଚଳିବିନି, ହେଇପାରିବନି ତାର। ସେଥିପାଇଁ ଆମକୁ ଏଇ ଏଇ କଣ୍ଟିନ୍ୟୁ ସ୍ପିରିଚୁଆଲ ଫ୍ଲୋ ଯୋଉଟା କୁହାଯାଏ, ନିରନ୍ତର ଆଧ୍ୟାତ୍ମିକ ପ୍ରବାହ ଭିତରେ ଆମକୁ ରହିବାକୁ ପଡୁଛି। ତା ନିରନ୍ତର କେମିତି? ମଙ୍ଗଳାଦେବୀ ଉଠ, ଜପ କର, ତିଳ କର, ଏସବୁ କ'ଣ ଆଧ୍ୟାତ୍ମିକ? ଶରୀରଟାକୁ ସ୍ପିରିଚୁଆଲାଇଜ୍ କରାହଉଛି, କିନ୍ତୁ ଆମର କ'ଣ? ତିଳ କାହିଁ କରୁଛି? କରିଦିଅ ଶୋଇଲା, ଜପ କରିଦିଅ ରଖିଦିଅ, କିନ୍ତୁ ଏଇ ଯେତେ ପ୍ରୋସେସ୍ ଆମର ଦିଆଯାଇଛି ଏଠି କେଉଁଥିପାଇଁ ଦିଆଯାଇଛି? କିଭଳି ଏଇ ବ୍ୟକ୍ତିଟି, କାରଣ ଶରୀର ଛାଡ଼ିକି ତ ଆମେ ଆମର ଗୋଟେ ଆଇଡେଣ୍ଟିଟି କିଛି ଆମେ ରଖିପାରିବା କି? ଆମକୁ କିଏ ଶରୀରଟା ଧରିବାକୁ ପଡିବ ନା, ଏଇଟାକୁ ସ୍ପିରିଚୁଆଲ କରିବାକୁ ପଡିବ ସମ୍ପୂର୍ଣ୍ଣ। ସେଥିପାଇଁ ଆମକୁ କଣ୍ଟିନ୍ୟୁ ସ୍ପିରିଚୁଆଲ ଫ୍ଲୋ ଭିତରେ ରଖାଯାଉଛି, ପ୍ରସାଦ ସେବନ କରିବ, ଅଲଗା କିଛି ଖାଇବନି, ମହାମନ୍ତ୍ର ଜପ କରିବ, ଗୁଣ ଗୁଣ ପ୍ରକ୍ରିୟା ରହିଛି ନା, ଗୁଣ ପ୍ରକ୍ରିୟା ଦ୍ୱାରା ତୁମେ ଯେତେ କିଛି କରିଥିବ ସେ ପୁଣି ଗୁଣ ଗୁଣ ଆସିକି ପହଞ୍ଚିଲେ ତ ଭାଙ୍ଗିଦେବ ଉଦିତ। ଏଇ ସେଥିପାଇଁ ଭଗବାନ କହିଲେ ତିନି ଗୁଣରୁ ଉର୍ଦ୍ଧକୁ ଯା, ଏ ମହାତ୍ମା ମାନେ ଏଇ ତିନି ଗୁଣରୁ ଉର୍ଦ୍ଧକୁ ଯାଇଥିଲେ, ସେଥିପାଇଁ ତାଙ୍କ ପାଖରେ ଲୀଳା ଗୁଡ଼ାକ ସବୁ ଉଦିତ ହୁଏ, ସେ ଜାଣିଥିଲେ। ସେଥିପାଇଁ ସେ ସାଙ୍ଗେ ସାଙ୍ଗେ ବରୁଣଙ୍କ କଥା ବ୍ୟାଖ୍ୟା କଲେ, କହିଲା ଅପରାଧରେ ଆଉ ଜଣେ କରିଛି, ଇନ୍ଦ୍ର ଯେମିତି କରିଛନ୍ତି ଆଉ ଗୋଟେ ଦେବ ବି ସେଭଳି ଅପରାଧ କରିଛନ୍ତି, ବରୁଣଙ୍କ କଥା କହିଲେ। କାଲି ଶୁଣୁଥିଲେ କିଭଳି ନନ୍ଦ ମହାରାଜଙ୍କର କୌଣସି ଦୋଷ ନାହିଁ, କୌଣସି ଦୋଷ ନାହିଁ, ପ୍ରେମ ଯେଉଁ ଜିନିଷ ଶୁଦ୍ଧ ପ୍ରେମ ଭକ୍ତି ପାଖରେ ଜଗତର କୌଣସି ଜିନିଷର, ଯେମିତି ନାରଦମୁନି, ନାରଦମୁନି କାହାକୁ ରଖିଲେ? ପ୍ରହ୍ଲାଦଙ୍କର ବାପାକୁ ରଖିଲେ, ଏ ସରି ପ୍ରହ୍ଲାଦଙ୍କର ମାଙ୍କୁ ରଖିଲେ, କୟାଦୁଙ୍କୁ ରଖିଲେ, ଏଟା ତୁମେ ନୀତି ଧରିବ, ଏ ଭୁଲ କଲେ ବ୍ରହ୍ମଚାରୀ କିନ୍ତୁ ସ୍ତ୍ରୀ, ଆରେ ବ୍ରହ୍ମଚାରୀ ତୁମେ ବ୍ରହ୍ମଚାରୀ କହୁଛ, ବ୍ରହ୍ମଚାରୀ ଧର୍ମଟା କ'ଣ? ଏଟା ତୁମେ ଆତ୍ମା, ତୁମେ ଗୋଟେ ତୁମକୁ ଗୋଟେ ସ୍ପେସିଫିକ୍ ଜିନିଷରେ କାହିଁକି ରଖାଯାଉଛି? ତୁମେ ଗୋଟେ ସ୍ପେସିଫିକ୍ ଜିନିଷରେ କାହିଁକି ତୁମକୁ ରଖାଯାଉଛି? କାରଣ ତୁମେ ତୁମ ସ୍ୱରଧାରଣାରୁ ତୁମେ ସ୍ୱରଧାରଣକୁ ପଳେଇବ, ସେଥିପାଇଁ କହିବ ତୁମେ ବ୍ରହ୍ମଚାରୀ ଏ ଧର୍ମ, ସନ୍ୟାସୀର ଏ ଧର୍ମ, ଗୃହସ୍ଥର ଏ ଧର୍ମ, ପାଠିସାନ କରୁ, କିନ୍ତୁ ତୁମେ କ'ଣ? ଆତ୍ମା, ସେ ଯୋଉ ଆତ୍ମ ନାରଦ କେଉଁ ଦୃଷ୍ଟିରେ ତାଙ୍କୁ ଦେଖୁଥିଲେ? ଆତ୍ମା ଦୃଷ୍ଟିରେ ଦେଖୁଥିଲେ ନା ନନାକୁ ବ୍ରହ୍ମଚାରୀ ହେଇକି ରଖିଥିଲେ କେମିତି ତାଙ୍କ ଆଶ୍ରମ ଭିତରେ କେମିତି? ନାରଦଙ୍କ ତ ଆଶ୍ରମ ହିଁ ନାହିଁ, ନାରଦ ତ ଦକ୍ଷ କତୁ ଅଭିଶାପ ପାଇଛନ୍ତି, ଗୋଟେ ଜାଗା ରହିପାରିବେନି। ତାଙ୍କ ପାଇଁ ନିଜର ଶକ୍ତିରେ ଯୋଗ ଶକ୍ତିରେ ଆଶ୍ରମ ତିଆରି କରିଦେଲେ ହିରଣ୍ୟକଶିପୁ ଫେରିଲା ପର୍ଯ୍ୟନ୍ତ, କାରଣ ପ୍ରହ୍ଲାଦ ଅଛନ୍ତି, ଜାଣିଦେଲେ ନା ଏ ପ୍ରହ୍ଲାଦ ଅଛି ଆମ ଗର୍ଭରେ, ନୀତିଟା ସଫଳ ଲଗେଇ ହବନି। ଏଇଟା ବହୁତ ବଡ଼ ପ୍ରେମ ପାଖରେ କୌଣସି ଜଗତର କୌଣସି ନୀତି କାମ କରିବନି, ଆଉ ସବୁ ନୀତି ତାଙ୍କୁ ଫଲୋ କରିବ, ସବୁ ନୀତି ଫଲୋ କରିଥାଉ। ଆମେ କ'ଣ, ଆମେ କନିଷ୍ଠ ସ୍ତରରେ ବା ମଧ୍ୟମ ସ୍ତରରେ ଅଛନ୍ତି ବୋଲି ଆମକୁ ବହୁତ ରୁଲ୍ସ ରେଗୁଲେସନ ଭଲ ମନ୍ଦ ଗୁଡ଼ା ସବୁ ଦିଆଯାଉଛି। ଯେମିତି ଜଣେ ଯେତେବେଳେ ପ୍ରେମ ପ୍ରେମ ସ୍ଥିତି ଚାଲିବ ସେ ଆତ୍ମାଟା ଦେଖିବେ, ଯେମିତି ପ୍ରଭୁପାଦ ବହୁତ କମ୍ପ୍ଲେନ୍ କରିଦେଲେ କ'ଣ କ'ଣ ସନ୍ନ୍ୟାସୀମାନେ କୌଣସି ମ୍ୟାରେଜରେ ବସିବେନି, ସନ୍ନ୍ୟାସୀମାନେ ଗୋଟେ ବିବାହକୁ ଯିବେନି। ସନ୍ନ୍ୟାସୀ ଯଦି ସେ ଗୁରୁ ହେଲା ସେ କ'ଣ କରିବ? ତାର ଶିଷ୍ୟକୁ ବିବାହରେ ସେ ବସିବ, ସନ୍ନ୍ୟାସୀ ଧର୍ମ ହିସାବରେ ଦେଖିବାକୁ ଗଲେ ସେ କେବେ ବସିବନି। ପ୍ରଭୁ ସେଟା କଲେ, କାରଣ ସେ ଆତ୍ମାଟା ଦେଖୁଥିଲେ ଆତ୍ମାଟା, ଏଇଟା ବିବାହ ନକଲେ ମାନେ କ'ଣ ହେବେ? ଭକ୍ତି ଛାଡ଼ିଦେବେ, ଆପଣ କାହାକୁ ବିବାହ ପଡ଼ିବ ଗଲା। ବିଧି ରହିଛି, ବିଧି ରହୁ, ସବୁ ଧର୍ମଟା ଉର୍ଦ୍ଧ୍ୱରେ ରହିଛି। ମହାପ୍ରଭୁ ନିଜେ ବ୍ରାହ୍ମଣ, ବ୍ରାହ୍ମଣ କୂଳରେ ଆବିର୍ଭାବ ହେଇଥିଲେ, ସବୁବେଳେ ବ୍ରାହ୍ମଣ କତୁରୁ ଭିକ୍ଷା ପାଆନ୍ତି, କାରଣ ମହାପ୍ରଭୁ ଅଲଗା କେଉଁଠୁ ଭିକ୍ଷା ଗ୍ରହଣ କରୁନାହାନ୍ତି, କରିଛନ୍ତି ପ୍ରମାଣ ଅଛି। ଖାଲି କ'ଣ ବ୍ରାହ୍ମଣ ଗୃହରେ ଭିକ୍ଷା କରିଛନ୍ତି? ଯେଉଁଠି ବ୍ରାହ୍ମଣ ବୈଷ୍ଣବ ନଥିବ ମହାପ୍ରଭୁ ଏଠି ଭିକ୍ଷା କରିବେନି, ବ୍ରାହ୍ମଣ ଯଦି ବୈଷ୍ଣବ ହେଇଥିବ ତାଙ୍କର ଘରେ ଭିକ୍ଷା କରିବେ, ନହେଲେ ମହାପ୍ରଭୁ ତାଙ୍କ କତୁରୁ ନେଇଆସିବେ, କ'ଣ ସେବକ କହିବେ ନେଇଆସିବେ, ଚାଉଳ ଶୁଖିଲା ଜିନିଷ ରୁଟି ନେଇଆସିଲେ, ମହାପ୍ରଭୁ ନିଜେ ପାଖରେ ଭୋଜନ କରୁଥିଲେ, ତଣ୍ଡୁଳ କ'ଣ ତାଙ୍କ ନା ଶୁକ୍ଳାମ୍ବରଙ୍କର ତଣ୍ଡୁଳ ଖାଇଛନ୍ତି। ନୀତି ସବୁ ସବୁଥିରେ ନୀତି ଅଛି, ବିଧି ଅଛି, ଆଉ ସବୁର ବିଧିର ଉର୍ଦ୍ଧ୍ୱ ଭକ୍ତି ପ୍ରେମଟା ହଉଛି ଗୋଟେ ବିଧିର ଉର୍ଦ୍ଧ୍ୱରେ ଜିନିଷ। ବିଧିଧର୍ମ ନ ଛାଡ଼ିଲେ ବି ସର୍ବଧର୍ମାନରେ ବିଧିଧର୍ମ ବି ଛାଡ଼ିବାକୁ ପଡ଼ିବ, ଆମେ ବିଧିଧର୍ମ ଛାଡ଼ିଦେଲେ ଦୂରାଚାରୀ ହେଇଯିବା। ସେଥିପାଇଁ ଆମକୁ ଆଚାର୍ଯ୍ୟମାନେ କହିଛନ୍ତି ତୁମେ ବିଧିଧର୍ମ ଛାଡ଼ନି, ତୁମେ ବ୍ରହ୍ମଚାରୀ ଏମିତି ରୁହ, ଗ୍ରସ୍ତ ଏମିତି ରୁହ, ବାନପ୍ରସ୍ତ ଏମିତି, କାହିଁକି ତୁମେ ଆତ୍ମସ୍ଥିତିକି ଯାଇନ? ସେଥିପାଇଁ ଆତ୍ମ ଏଇ କଳିଯୁଗ ପାଇଁ ଏଇଟା ପୁରା ଏସେନ୍ସିଆଲ ହେଇଯାଇଛି, ମାନେ ଆତ୍ମ ସର୍ବଧର୍ମଟା ଏତେ ପ୍ରବଳ ଆମକୁ ପୁରା ଷ୍ଟ୍ରିକ୍ଟ ରୁଲ୍ସ ବିଧିଧର୍ମଟାକୁ ଧରି ରଖିବାକୁ ପଡ଼ୁଛି। ନହେଲେ ଆମ ବିଧିଧର୍ମ କାହିଁକି ମଙ୍ଗଳା ଚାରିଟା କ'ଣ ପାଞ୍ଚଟା କଲେ ଠାକୁର ହବନି? ମଙ୍ଗଳା ଚାରିଟା ହେଲା ପରେ ଠାକୁର ଶୋଇବେ, କୁଞ୍ଜର ଆସିଲେ ଠାକୁର ଶୁଅନ୍ତି ନା ଆଉ ଆରତୀ ପରେ, ଆଉ ପୂଜା ଭିତରେ ତା ଆରତୀ କରିଦେଇକି, ଏ ଯେମିତି ଆମର ବଲ୍ଲଭ ସମ୍ପ୍ରଦାୟ ତାଙ୍କର ଏମିତି କରନ୍ତିନି, ତାଙ୍କର ସବୁ ଅଷ୍ଟକାଳିଆ ଲୀଳା ହିସାବରେ ତାଙ୍କର ଆରତୀ କରାଯାଏ। ଠାକୁର 11:30 ଯିବେ କେଉଁଠିକି, ସରି 8 ବେଳେ ଯିବେ ଉଚ୍ଚାରଣ କରିବେ, 8 ବେଳେ ତାଙ୍କ ମନ୍ଦିର ବନ୍ଦ, ଠାକୁର ଉଚ୍ଚାରଣ ପଳେଇଛନ୍ତି, ମନ୍ଦିର ବନ୍ଦ କରିଦିଆ, ପୁଣି ଫେରିବେ ନିଜ ଗୋକୁଳରେ ଅଛନ୍ତି ନା କ'ଣ ସେଟା, ସରି କାମ୍ୟବନରେ, ପୁଣି ଆସିବେ ଠାକୁର ଫେରିବେ କେତେବେଳେ ସନ୍ଧ୍ୟାବେଳକୁ, ସେତେବେଳେ ପଡ଼ ଖୋଲା ହବ, ଭିତରେ ତାର ପୂଜାରୀ 12 ବେଳେ ଯାହା ଭୋଗ ଲାଗିବା କଥା ଲଗେଇବ। ଆମର ଆଚାର୍ଯ୍ୟମାନେ ସେଇଟା ରେକମେଣ୍ଡେସନ କଲେନି, କାରଣ ଏଇସବୁ ବିଧି ଧର୍ମର ଉର୍ଦ୍ଧ୍ୱକୁ ଯାଇନାହାନ୍ତି, ଇଏ କ'ଣ ଲୀଳାରେ ପ୍ରବେଶ କରିବେ, ଶରୀର ଚେତନାଟା ଅଛି ନା, ସେଥିପାଇଁ ଜଣଙ୍କୁ ଶରୀର ଆତ୍ମା ପ୍ରଭୁପାଦ ମୁଁ ଏବେ ସବୁ ବହୁତ ଜିନିଷକୁ ଫୋକସ୍ ଆସୁଛି, କାହିଁକି ପ୍ରଭୁପାଦ ଏଇ ଜିନିଷଟା କହୁଥିଲେ? ଏଇଟା ସତ କଥା ଗୁଡ଼ାକ, ଏଇଟା ଯେତେ ବଡ଼ ବଡ଼ କଥା କୁହନ୍ତୁ ଯାହା କୁହନ୍ତୁ, ଏ ଶରୀର ଆତ୍ମା ଭେଦଟା ଆଗେ ଜାଣିପାରିବେ, କିଛି ଜାଣିପାରିବେ, ସେଟା କଥା ଡିଷ୍ଟିଙ୍ଗସ୍ କରି କରୁ ତୁମକୁ କେତେ ଲାଇଫ୍ ଲାଗିଯିବ, ଆଉ ମୁଁ ହେଉଛି ଆତ୍ମା, ଯଦି ଏଇ ଜଣେ ଏଇଟା ପୁରା କନ୍ଭିନ୍ସ ହେଇଗଲା ଆଉ ସେ ସ୍ଥିତିରେ ରହିଗଲା, ତାପରେ ସେ ଭକ୍ତି କରିବ, ନହେଲେ ତ କରିପାରିବନି, ତ ଦେହ ଉପରେ କିଛି ଆସିଲା ମାନେ ସେ କ'ଣ କରିବ? ଛାଡ଼ିଦେବ, ଛାଡ଼ିଦେବ କରିବନି ନା, ଏମିତି ତାର ଢିଲା ଲାଗିବ, ସେ ତ ଆତ୍ମା ନା। ଭାଗବତରେ ଯଦି ଟୋଟାଲ ଟପିକ୍ସ ଗୁଡ଼ା ଆମେ ଦେଖିବା ଡିସ୍କସନ୍ କରିବେ, ସବୁଗୁଡ଼ା ଆତ୍ମା ଉପରେ ରେଫର କରାହଉଛି, ସେଥିପାଇଁ ପ୍ରଭୁପାଦ ଯେଉଁ ଶବ୍ଦ ଲଗେଇଛନ୍ତି, ପ୍ରଭୁପାଦ କେବେ ଆପରେ ଏମ୍ଫାସିସ୍ ଦେଇନାହାନ୍ତି, ମହାପ୍ରଭୁ ସେ ଜାଗାରେ ଏମ୍ଫାସିସ୍ ଦେଇନାହାନ୍ତି, ସେଥିପାଇଁ କହିଲେ ଗୃହ ଥାକ ବନେ ଥାକ ସଦା ହରି ବୋଲି ଡାକ, ସୁଖେ ଦୁଃଖେ ଭୁଲ ନାଗ ବଦନ ହରି ନାମ ବୋଲରେ, ବ୍ରହ୍ମଚାରୀ ହେବା ଆମର ଲକ୍ଷ୍ୟ ବି ନୁହେଁ, ଏ ଗୃହସ୍ଥ ବି ଲକ୍ଷ୍ୟ ନୁହେଁ, ବିବାହ ହେବା ଲକ୍ଷ୍ୟ ନୁହେଁ କି ବିବାହ ନ ହେବା ଲକ୍ଷ୍ୟ ନୁହେଁ, ଲକ୍ଷ୍ୟ ହେଉଛି କୃଷ୍ଣ ଚେତନା। ଯଦି ଯେକୌଣସି ଜୀବନର କି ଜଣେ ତାର ସରୋ ଆତ୍ମାକୁ ଭେଦ କରିକି ସେ ଉର୍ଦ୍ଧକୁ ଯାଇପାରୁନି, ତା ଲାଭ ବି କ'ଣ ସେ ଜୀବନରେ? ମହାପ୍ରଭୁ ଟିଚିଂସ ଅଲଗା, ମହାପ୍ରଭୁ ଶିକ୍ଷା ପ୍ରେମଟା ଦେଇଛନ୍ତି, ପ୍ରେମର ଅଧିକାର କାହାପରେ ଅଛି? ଆତ୍ମାର, ଆତ୍ମାର ଅଧିକାର ନା, ଏଇଟା ଯେ ଆତ୍ମସ୍ଥିତି ଯାଇପାରିଲା ସେ ପ୍ରେମଟା ତା ହଉ। ସେଥିପାଇଁ ଆଚାର୍ଯ୍ୟମାନେ ଏତେ ବିଧି ଧର୍ମଟା ଦେଲେ, ଏତେବେଳେ କରିବ ମଙ୍ଗଳାରତୀ ଉଠିବ ଏସବୁ କରିବ, କାରଣ ଏଇଟା ଏ ଦେହ ଧାରଣାଟାକୁ କେମିତି କମେଇବେ, ଦେହଧାରଣା ନ କମିଲେ ତୁମର ହବନି। ଭଗବାନ କେବଳ ଯୋଉ ରେଫର କରୁଛନ୍ତି ଯୋଉଟା ଦେଖୁନା, ନିନ୍ଦା ସ୍ତୁତି, ନିନ୍ଦା ସ୍ତୁତି ତୁଲ୍ୟ ନିନ୍ଦା ସ୍ତୁତି ମୌନି ସନ୍ତୁଷ୍ଟ ଯେନ କେନ ଚିତ୍, ଦେଖିଲ ତାକୁ ବୁଝିଲ, ଅନିକେତ ସ୍ଥିର ସ୍ଥିର ମତି ଭକ୍ତିମାନ ପ୍ରିୟ ନର, ଗୋଟେ ଶ୍ଳୋକକୁ ଡାଇଜେସନ କଲେ ଦେଖିବା କେତେ ଜନ୍ମ ଲାଗିଯିବ ତୁମର। ଭଗବାନ ଯୋଉ ଗୀତାର ଗୋଟେ ଗୋଟେ ଯୋଉ ବାଣୀ ମାରିଛନ୍ତି ସେ ଆତ୍ମସ୍ଥିତି କଥା, କିଏ ମୋର ପ୍ରିୟ ହବ, ଭଗବାନଙ୍କର କିଏ ପ୍ରିୟ ହବ, ଏଠି କହିଦେଲେ ଆରମ୍ଭଟା କଣ, ତୁଲ୍ୟ ନିନ୍ଦା ସ୍ତୁତି ମୋହନି, ପ୍ରଥମରୁ ଖସି ପଡିବ, ଲାଷ୍ଟରେ ଯାଇ କୋଉଠି ପହଞ୍ଚିବ ତୁମେ, ପ୍ରିୟ ନର ହବ, ନିନ୍ଦା ଆଉ ସ୍ତୁତିରେ ତୁଲ୍ୟ, ଏ ଗୋଟିଏ ଉପାରଣ କର, ତାପରେ ତୁ ଜାଣିବ ତୁମ ଆତ୍ମଚେତନାର ଅଛ, ନିନ୍ଦାରେ ଯେମିତି ମନ ରହୁଛି ସ୍ତୁତିରେ ସେମିତି ମନ ରହିବ, ସ୍ତୁତିରେ କଣ ହବ, ଉତ୍ଫୁଲ୍ଲିତ ହେଇଯାଉଛି, ନିନ୍ଦାରେ ଭାଙ୍ଗି ପଡୁଛି ନା, ତୁଲ୍ୟ ଦେଖିଲ ଦେଖିବା, କାହାକୁ ଡାକିଲ, କୋଉ ଯିବୁକୁ ଦେଖିବା କରିବ ଦେଖିବା, କୋଉ ଭକ୍ତ ବି କରିପାରିବ ଏମିତି ନିନ୍ଦାରେ, ଇଏ ହଉଛି କଣ ଆତ୍ମସ୍ଥିତିର, ପ୍ରଭୁ ଆତ୍ମସ୍ଥିତିର କଥା କହୁଛନ୍ତି, ତାଙ୍କର ସେଇଭଳି ଭକ୍ତ ହଉଛନ୍ତି ପ୍ରିୟ, ଜଣେ ଭଗବାନଙ୍କୁ ପାଇବା ପରେ ତାକୁ ସେଇ ସ୍ଥିତିକୁ ଯିବାକୁ ପଡିବ, ଏଟା କମ୍ ବଡ ହାୟର ଜିନିଷ ଶୁଣା, ସେଥିପାଇଁ ଆମକୁ ଆମକୁ ଖାଲି ଏଟା ଦେହ ଧାରଣା କଥା ନା, ଯୋଉ ନିନ୍ଦା ସ୍ତୁତି କାହାକୁ ହଉଛି, ଯୁଧିଷ୍ଠିର ମହାରାଜ ସେ ପ୍ରଶ୍ନ ପଚାରିଲେ ନା କାହାକୁ, ନାରଦ ମୁନିଙ୍କୁ, ଇଏ ତ ଏତେ ଗାଳି ଦେଲା କିଏ, ଶିଶୁପାଳ, ତାର କିନ୍ତୁ ଉଦ୍ଧାର ହେଇଗଲା, ଆସପ୍ତମ ସ୍କନ୍ଧରେ ଆରମ୍ଭ ହେଲା ସେଇଠୁ ନା, ଆଉ ନିନ୍ଦନମ ସ୍ତବ କୀର୍ତ୍ତନମ ସତ୍କାର ନିତକାରାର୍ଥ କଲେବରମ ଅବିଦ୍ୟା ପରେ ରାଜନ, ସେଠି ସେ କହିଛନ୍ତି ହେ ରାଜନ ଏଇଟା ସବୁ ଅବିଦ୍ୟା, ମୋର ନିନ୍ଦା ହେଇଗଲା, ମୋର ଅପମାନ ହେଇଗଲା, ମୋର ମାନ ହେଇଗଲା, ଏଇଟା ଏକତ୍ର ସୃଷ୍ଟି ହେଉଛି, କଣ ହେଇଗଲା, ଏଥିରେ ଆତ୍ମାର କୌଣସି ସମ୍ବନ୍ଧ ନାହିଁ, ଗୋଟେ ଜୀବକୁ ନିନ୍ଦା ହେଇଗଲେ ଯଦି ଜଣେ ବିଚାର କରିଦେ ମୋ ନିନ୍ଦା କରିଦେଲେ କଣ, ମୋର କ୍ଷେତ କିଛି ହେଲାନି, କିନ୍ତୁ ଭିତରେ ଗୋଟେ କଣ ରହିଛି, ସେ ମନ କହିଦେଉଛି ମୋର ଅପମାନ ହେଇଗଲା କିଛି ନାହିଁ, ସେ କହିଲେ ଅବିଦ୍ୟା ପରେ ରାଜନ, ହେ ରାଜନ ହେଉଛି ଅବିଦ୍ୟା, ଭାଗବତ 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 ଗୁହତ ଗୀତାରେ କହିବ ବାଣୀ ରହିଛନ୍ତି, ମୁଁ ଦେଖୁଛି କଳିଯୁଗର କଣ, ତାକୁ ପଢିଲେ ବି ଲୋକ ପାଗଳା ହେଇଯିବେ, କେତେ ଦିନ ପରେ ଭାଗବତ ଗୀତା ଲୋକ ପଢିବି ନାହିଁ, ଏଇଟା କଣ ବୁଝିବ ଯେ, ସବୁବେଳେ ତ ତୁମେ ଯୋଉ ଯୋଉ ଅନୁଷ୍ଠାନ ଯୋଉ ହାତ ତାଳି ମାରିକି ଫୁଲମାଳ ଦିଆହବ ବା ତାଙ୍କୁ ୱେଲକମ୍ କରାହବ, ତାଙ୍କ ନାଁରେ ଆନାଉନ୍ସ କରା, ସବୁବେଳେ ତ ସମ୍ମାନ ଦିଆହଉଛି, ଯେତେ ଅନୁଷ୍ଠାନ କର୍ମୀ ଦେଖ ଯୋଉଠି ଅନୁଷ୍ଠାନ ହବ ସମସ୍ତେ ସମ୍ମାନ ଦେବାକୁ ପଡିବ, ଭଗବାନ କହୁଛି ନାହିଁ ତୁଲ୍ୟ ନିନ୍ଦା ସ୍ତୁତି ମୌନୀ, ସେଟା ସେ ସେଇ କଥା କହିଲେ, ଏ ଶରୀରଟା ମିଳିଛି କେବଳ ଏଇଥିପାଇଁ, ତୁମେ ଗୋଟେ ଜୀବକୁ ଜୀବ ଜାଣିପାରିବ କାହିଁକି ମିଳିଛି, ଏଠି ସତ୍କାର ହବ ନିତକାର ହବ, ତୁମେ କେତେ ଲୋକ ସତ୍କାର କରିବେ କେତେ ଲୋକ ନିତକାର କରିବେ, ନିତକାର ମାନେ କଣ ଗାଳି ଗୁଲଜ କରିବେ, ଏଇଥିପାଇଁ ଶରୀରଟା ମିଳିଛି, ତଥା ମଣିଷର ନିଶା ଭାଙ୍ଗୁନି ନିଦ ଭାଙ୍ଗୁନି, ଶରୀରଟା କାହିଁକି ମିଳିଛି, ଏଇଥିପାଇଁ ମିଳିଛି, ଏଇଟା ଅବିଦ୍ୟା ପରେ ରାଜା, ଜୀବ ହଉଛି ଆତ୍ମାତ୍ମା, ଏଇଟା ଗୋଟେ ଅବିଦ୍ୟାଟା ତା ଉପରେ ଡାହାଣରେ ଢାଙ୍କି ନେଇଛି, ମୋର ଅପମାନ ହେଇଗଲା ମୋର ସମ୍ମାନ ହେଇଗଲା, ଭକ୍ତମାନେ ଯୋଉ ଅଭକ୍ତର ସଙ୍ଗ କରନ୍ତିନି ମାନ ଅପମାନ ଯୋଗୁଁ ନୁହେଁ, ସେଥିପାଇଁ ସେ କରନ୍ତିନି, ଭକ୍ତର ଯୋଉ ସଙ୍ଗଟା ସେ କରନ୍ତିନି, ଅଭକ୍ତର ଯୋଉ ସଙ୍ଗଟା କରନ୍ତିନି, ଭକ୍ତମାନେ ଯୋଉ ଡିଷ୍ଟାନ୍ସ ମେଣ୍ଟେନ୍ କରନ୍ତି, କଣ ତାକୁ ଦୂରତ୍ୱ ବଜେଇକି ରଖନ୍ତି, ମାନ ସମ୍ମାନ ପାଇଁ ନୁହେଁ, ସେ ସଙ୍ଗ ଦ୍ୱାରା ଭକ୍ତିରେ କିଛି ପ୍ରଗତି ହବନି, ଆଉ ସେ ସମୟଟା ବୃଥା ଚାଲିଯିବ, ଆଉ ସେ ଭଲ ବସ୍ତୁଟା ଦେଖିଲେ ଭଲ ହୃଦୟରେ ଭଲ ଭାବନାଟା ଆସିବ, ଖରାପ ବସ୍ତୁଟା ଦେଖିଲେ ତମ ହୃଦୟରେ ଖରାପ ଭାବନାଟା ଆସିବ, ଖରାପ ଭାବନାଟା ଆସିବ, ସେଥିପାଇଁ ଆମେ ଗୋଟେ ଖରାପ ଜିନିଷ ଦେଖିବା ପାଇଁ ଗୋଟେ ଇଂଲିଶରେ କୁହନ୍ତି ଆଉଟ୍ ଅଫ୍ ସାଇଟ୍ ଆଉଟ୍ ଅଫ୍ ମାଇଣ୍ଡ, ସାଇଟ୍ରୁ ପଳାଅ ମନ ପଳାଇବ, ସେ ସାଇଡ୍ ରହିଲେ ତୁମେ ମନଟା ସେଠି ଲାଗୁଛି ନା, ସେ ଅସସଙ୍ଗଟା କରାଯାଏ ନା, କାରଣ ମୋ ମନଟା ସେଇଠି ସେଇ ଲୋକଟାକୁ କଥା ଚିନ୍ତା ତ କରିବ, କିଛି ନ କହିପାରିଲେ ଚିନ୍ତା କରିବ, ଲୋକଟା ଏହା କହିଲା ଭଗବାନ ଏମିତି ଗାଳି ଦେଲା, ଏଇଟା ଏମିତି କଲା, ଆଉଟ୍ ଅଫ୍ ସାଇଟ୍ ଆଉଟ୍ ଅଫ୍ ମାଇଣ୍ଡ, ଦୂରେ ଦୂରେଇକି ତୁମେ ରୁହ, କିନ୍ତୁ ଯଦି ବିଚାର କରାଯିବ ଏଇଟା ସବୁ ଅବିଦ୍ୟା ପରେ ରାଜନ ଅବିବେକନ କଳ୍ପିତା କହିଛନ୍ତି, ହେ ରାଜନ ଏଇଟା ସବୁ ଅବିବେକରୁ ଆସୁଛି, ମୁଁ ହଉଛି ଆତ୍ମା, ମତେ ଗାଳି ଦେଇଦେଲେ ମୁଁ ସମ୍ମାନ ଦେଇଦେଲେ, ମୁଁ ରାଜା ହେଇଗଲି, ମୁଁ ପ୍ରଜା ହେଇଗଲି, ମୁଁ ସୁଖୀ ମୁଁ ଦୁଃଖୀ, କିଛି ନାହିଁ, ଜୀବ ସେ ଆତ୍ମା କେଉଁଠି ଆସିଛି ତାର ପତା ନାହିଁ, ଅବ୍ୟକ୍ତ ଦାନି ଭୂତାନି ବ୍ୟକ୍ତ ମଧ୍ୟାନି ଭାରତ, କହିଛନ୍ତି ନା କାହା ପରେ ଦେବ, କଣ କହିବ ତାକୁ, ସେ କୁଆଡେ ଆସିଛି କୁଆଡେ ଯିବ, ଅବ୍ୟକ୍ତରୁ ଆସିଛି ପୁଣି ଅବ୍ୟକ୍ତକୁ ଚାଲିଯିବ, ଦେହଟା ଗୋଟେ ଖାଲି ଧରିଛି, ମଝିରେ ଖାଲି ବ୍ୟକ୍ତ ହଉଛି, ଏବେ ଏଇ ବ୍ୟକ୍ତି ତୋର ନାଁ ଗୋଟେ ଅଛି, କାର୍ଡ ଅଛି, ଜାଗା ଜମି ଅଛି, ଆସିଥିଲା କୁଆଡୁ ଜଣା ନାହିଁ, ପୁଣି ଯିବ କୁଆଡେ, ଅବ୍ୟକ୍ତ ଚାଲିଯିବ, ଅର୍ଜୁନ ତୁମେ କଣ ଚିନ୍ତା କରୁଛ, ସେଠି ଭଗବାନ ସେଠି କହିଲେ ତୁଲ୍ୟ ନିନ୍ଦା ସ୍ତୁତି ମୋହନି, ଭାଗବତର ବାଣୀ ଯୋଉ ସବୁ ଗୀତାର ବାଣୀ ଅମୂଲ୍ୟ ଜିନିଷ ନା, ଆମେ କଣ ଧରିହବ, ତେବେ ଏତେ ବିଧି ଧର୍ମ ଯୋଉ ସବୁ ରଖାଯାଇଛି ଆଚାର୍ଯ୍ୟମାନେ ଯୋଉ କରିଛନ୍ତି, କେବଳ ସ୍ୱର ଆତ୍ମାକୁ ଖାଲି ପ୍ରଭେଦ କରିଦେବା ପାଇଁ, ତୁମେ ହଉଛ ଆତ୍ମା, ଏ ଜଗତର ଭୌତିକ ସ୍ଥିତି ଭୌତିକ ପରିବେଶ ଭୌତିକ କାର୍ଯ୍ୟ ସହିତ ତୁମର କିଛି ସମ୍ପର୍କ ନାହିଁ, କିନ୍ତୁ ତୁମେ ବାହାରି ପାରିବ ନାହିଁ, ତାହେଲେ ଆମକୁ ତୁମକୁ ସହ୍ୟ କରିବାକୁ ପଡିବ। ଯେଉଁ ଶୀତ ଦିନ ହେଉଛି ତୁମ ମରିଯିବ କି? ଏ ଲୋକ କହନ୍ତି ମରିଗଲ ମରିଗ ଗରମରେ ମରିଯିବ ମଣିଷ, ଏ ଗରମରେ ମରିଯିବ ନା ମରିଯାଉଛ ତୁମେ? ତୁମକୁ ସହିବାକୁ ପଡିବ ହିଁ, ଆଉ କିଛି ଉପାୟ ନାହିଁ। ଶରୀର ଧରିଛେ ମାନେ ଆମର ଏ ମାନ ଅପମାନ ଯାହା ସବୁ ରହିଛି ସବୁ ସହିବାକୁ ପଡିବ ହିଁ। ପ୍ରତି କୌଣସି ଜୀବ ସ୍ୱତନ୍ତ୍ର ନୁହେଁ, ତୁମେ ଯେକୌଣସି ସ୍ଥାନକୁ ଯାଅ, ସେ ବୁଲି ବୁଲି ମୁଁ ଦେଖୁଛି, ସେ ବିଦେଶ ଯାଅ ଭାରତ ଯାଅ, ଲୋକର ଏଟା ଗୋଟେ କ'ଣ, ଗୋଟେ ମାଇଣ୍ଡ ଆଡଜଷ୍ଟମେଣ୍ଟ, ମନଟାକୁ ସେ ଗୋଟେ ଆଡଜଷ୍ଟ କରୁଛି, ଏଇଟା ଭଲ ଏଇଟା ଖରାପ। ସେଥିପାଇଁ ସେ ଲେଖିଲେଣି ଏଇ ଭଲ ଏଇ ମନ୍ଦ ସବୁ ହୟ ମନ ଧର୍ମ, ଏଇଟା ସବୁ ମନ ଧର୍ମ ଗୁଡ଼ା। ଏ ଲୋକଟା ଭଲ, ସେ ତାକୁ ଭଲ କହୁଛି, ତାକୁ କେତେ ଦିନ ପରେ ଦେଖିବ ସେ ଖରାପ। ଏ ଜଗତରେ କିଛି ଭଲ ଭଲ ନାହିଁ, ଏସବୁ ମନ ଧର୍ମ ଗୁଡ଼ା। ମନ ଧର୍ମ ଭଲ ପାଇଯାଉଛି, ତାକୁ କହୁଛି ସେ ଭଲ ଲୋକଟା, ପୁଣି କେତେ ଦିନ ଯୋଗରେ ଏଇ ଲୋକଟା ଏମିତିକା। ଏସବୁ ଅବିଦ୍ୟା, ଏସବୁ ଅବିଦ୍ୟା। ଏଇଟାକୁ ରିଅଲାଇଜ୍ କରିବା ପାଇଁ ଆମକୁ ଏଇ ପ୍ରୋସେସ୍ରେ ପକା ହେଇଯାଇଛି। ଆମେ ଯୋଉ ରିଅଲାଇଜ୍ ଆସିବ, ମୁଁ ହଉଛି ଆତ୍ମା, ଆତ୍ମା ଆମର କୌଣସି କାର୍ଯ୍ୟ ନାହିଁ, ଆମର କେବଳ ଗୋଟିଏ କାର୍ଯ୍ୟ ହେଉଛି କେମିତି ଭଗବତ ସେବା, ଭଗବାନଙ୍କର କୀର୍ତ୍ତି, ତାଙ୍କର ସ୍ମରଣ। ହେଲେ କ'ଣ ଦେହଟା ଅଛି, ଦେହ ପାଇଁ ଯୋଉ ପ୍ରୋବ୍ଲେମ୍ ଗୁଡ଼ାକ ଆସୁଛି ସେଟା ସହ୍ୟ କରିବାକୁ ପଡ଼ିବ, ଆଉ କିଛି ଉପାୟ ନାହିଁ। ସେ ଭଗବାନ ସହ୍ୟଟା କହିଲେ ନା କ'ଣ, କାହାକୁ କହିଲେ? ଅର୍ଜୁନ କହିଲେ ନା ମାତ୍ର ସ୍ପର୍ଶା ସୁକୁନ୍ଦେୟ ଶୀତଷ୍ଣ ସୁଖ ଦୁଃଖଦା ଆଗାମା ପାଇଁ ଅନିତ୍ୟ ତ୍ୱାଂ ତିଥି ହେସ୍ୱ ଭାରତ। ଭଗବାନ କ'ଣ କହିଲେ, ସହିବା ଶିଖ, ସୁହ ସହ ବୋଲି ଦେଖ ଅନୁବାଦ କ'ଣ ଥିବ ସେଠି, ପ୍ରବାଦ କ'ଣ ଲେଖିଥିବ ଭଲ ଭାବରେ ଦେଖ, ପ୍ରବାଦ କ'ଣ ଲେଖିଥିବ ସେଠି, ତାଂ ସ୍ଥିତି ଖସ୍ୱ ଭାରତ। ମୋର ମନ ପଡ଼ି, ମୁଁ ନୂଆବେଳେ ଭକ୍ତରେ ପଡ଼ୁଥିଲି, ତୁମେ ସହିବା ଶିକ୍ଷା କର, ନହେଲେ ଏହାର ତ ସମାଧାନ କିଛି ନାହିଁ। ଜଗତର ଥିଲା ପର୍ଯ୍ୟନ୍ତ ତୁମର ଶରୀର ଅଛି ମାନେ କିଛି ରହିଛି, ସୁଖ ଦୁଃଖ ଆସିବ। ତ ଆମେ ଯଦି ସୁଖ ଦୁଃଖ ପଚାରିଲେ ତାହେଲେ ଆତ୍ମସ୍ଥିତି ଯିବା କେତେବେଳେ? ମୁଁ ହଉଛି ଆତ୍ମା, ଆମେ ତାହେଲେ ସୁଖ ଦୁଃଖରେ ଲାଗିଥିବା, ଏଇଟା ଏଇଟା ସୁଖ, ଏଇଟା ଦୁଃଖ, ଏଇଟା ସମସ୍ୟା, ଏହାର ସମାଧାନ ତାହେଲେ ଏଇଟା କାହା, ଏଇଟା କୋଉ ସାଇଡ଼ ଗଲା? ସ୍ୱର ସାଇଡ଼ ଗଲା। ଆତ୍ମା କର୍ମ କେତେବେଳେ କରିବା? ସେଥିପାଇଁ ଆମକୁ ଏଇଟା ଗୋଟେ ସାଇଡ଼ ରଖାଯାଇଛି, ଏଇଟା ସୁସାଇଡ଼ ରଖାଯାଇଛି। ସେଥିପାଇଁ ମହାପ୍ରଭୁ କହିଦେଲେ, ମହାପ୍ରଭୁ ଆତ୍ମଦୃଷ୍ଟି ଏଇଟା କହୁଛନ୍ତି ନା, ଗୃହେ ଥାକ ବନେ ଥାକ ସଦା ହରି ବୋଲି ଡାକ, ସୁଖେ ଦୁଃଖେ ବୋଲ ନାଗ ବଦନ ହରି ନାମ କର, ଲେଖିଥିବେ ନିଶ୍ଚିତ। ପଢ଼ି ଛୋଟବେଳେ ନୂଆ ଭକ୍ତ ମନ ଲାଗୁଛି, ହେ କୁନ୍ତି ପୁତ୍ର, ସୁଖ ଦୁଃଖର ଅସ୍ଥାୟୀ ଆବିର୍ଭାବ କାଳକ୍ରମେ ଆବିର୍ଭାବ ଏବଂ କାଳକ୍ରମେ ସେମାନଙ୍କର ତିରଭାବ ଶୀତ ଉଷ୍ଣ ଋତୁ ଭଳି ଆସେ ଓ ଯାଏ। ହେ ଭରତ ବଂଶଜ, ସେମାନେ ଇନ୍ଦ୍ରିୟ ଭୋଗରୁ ଜାତ ହୁଅନ୍ତି ଏବଂ ବ୍ୟକ୍ତି ସେଥିରେ ବିଚଳିତ ନ ହୋଇ ସେଗୁଡ଼ିକୁ ସହିଯିବାକୁ ଅଭ୍ୟାସ କରିବା ଉଚିତ। ତିତିଘସ ଅର୍ଥ ନୁହେଁ ସହ ବୋଲି କହୁନାହାନ୍ତି, ସହିବା ପାଇଁ ଅଭ୍ୟାସ, ତିତିଘସ ଅର୍ଥଟା ହଉଛି ଏହା। ଏଇଟା ଗୋଟେ ଏଇ ସମଗ୍ର ଜୀବନଟା ଏଇ ଶରୀରର ସମସ୍ୟାକୁ ସହ୍ୟ କରିବା ପାଇଁ ଅଭ୍ୟାସ, ଆଉ କିଛି ନାହିଁ। ଏଠି ତୁମେ ଯଦି କହିବ ଏଇଟା ନା ମୋର ଏଇଟା ହବ ନାହିଁ, ମୁଁ ଏଇଟା ଏମିତି କରିବି, ତାହେଲେ ତୁମେ ଭକ୍ତି କରିପାରିବନି, କାରଣ ତୁମେ ଚାହିଁବ ସବୁବେଳେ ଶରୀର ସମସ୍ୟା ମୁଁ ସମାଧାନ କରିବି। ସ୍ଥାନ ପରିବର୍ତ୍ତନ କରିବ, ପ୍ରିନ୍ସିପୁଲ ପରିବର୍ତ୍ତନ କରିବ, ଖାଇବା ପିଇବା ପରିବର୍ତ୍ତନ କରିବ, ଗାଧୁଆ ପରିବର୍ତ୍ତନ କରିବ, ମୋ ସରଟା ଏମିତି ହେଇଗଲା, ଏମିତି ଗାଧୋଇବି, ଏମିତି ଖାଇବି, ମୁଁ ଏ ଜାଗାରେ ହେଲେ ମୋର ଅସୁବିଧା ଅଛି, ମୁଁ ସେ ଜାଗାକୁ ଯିବି, ତାହେଲେ ଏଠି ସବୁ କାହାର ଶରୀର ପାଇଁ ଚାଲିବ? ସେଥିପାଇଁ ନା ସହ୍ୟ କରିବା ଶିଖ। କେତେ ସୁନ୍ଦର ୱାର୍ଡ ଟ୍ରାନ୍ସଲେସନ ହେଇଛି, ଗୁରୁଦେବ ନ୍ୟାସନାଲ କୋଡ଼ କହିଛନ୍ତି ନା, ଆପ୍ରୋପ୍ରିଏଟ ସବୁ ତିଥି ଖସୁ ହାରାତ, ସହ୍ୟ କରିବାକୁ ଅଭ୍ୟାସ, ଅଭ୍ୟାସ ଶବ୍ଦରେ ଲାଗିଛି, ଆଉ କିଛି ନୁହେଁ। ଆଉ ତୁମେ କହିବ ମୁଁ ସହିପାରିବିନି, ନାହିଁ ତୁମକୁ ସହିବାକୁ ପଡ଼ିବ। ତୁମେ ଯଦି ପ୍ରକୃତ ଭଜନ କରୁଛ, ତୁମ ସେବା ଭଗବାନ ପାଖକୁ ଯାଉଛି, ଭଗବାନ ତୁମକୁ ଏମିତି ପରିସ୍ଥିତିରେ ପକେଇବେ ସହିବା ପାଇଁ ତୁମେ ବାଧ୍ୟ ହବ, ଆଉ କିଛି କରିପାରିବନି, ଆଉ କିଛି କରିପାରିବନି, ତୁମେ ସହିବା ପାଇଁ ତୁମେ ବାଧ୍ୟ ହବ। ଆଉ ସେଇ ସହିବା ଶିଖିବାଟା ହିଁ ହଉଛି ଭକ୍ତିର କାମ। ସମସ୍ୟା ଦେହର କୌଣସି ପ୍ରକାର ଜିନିଷଟା କି ଆମେ ଛାଡ଼ିପାରିବେ, ସେ ରହିବ ସବୁବେଳେ, ଏ ସୁଖ ଦୁଃଖ ମାନ ଅପମାନ ବାଦ ବିବାଦ ଛିଦ୍ର ଏଇଟା ତୁମ ଦେହ ଥିଲା ପର୍ଯ୍ୟନ୍ତ ରହିବ ନା। କରିବା କ'ଣ ସେଇଟାକୁ ସେ କହୁଛନ୍ତି ନା ତିଥି ଖସ୍ୱ ଭାରତ, ଏଇଟା ଏଇଟା କେଉଁଠି ନା ଇନ୍ଦ୍ରିୟର ସଂଯୋଗରୁ ଆସୁଛି ସୁଖ ଦୁଃଖ, ତା କ'ଣ କର ନା ଶୀତ ଋତୁ ସହିତ ତୁଳନା କଲେ, ଋତୁ ଯେମିତି ସବୁବେଳେ ରହିବନି, କେତେ ସୁନ୍ଦର ଭଗବାନ ପାଣି ଦେଉଛନ୍ତି, ଋତୁଟା ଗରମ ଦିନ ଛାଟି ପିଟି ହବ, ଆରେ ଗରମ ପରେ କ'ଣ ଆସିବ ବର୍ଷା, ଏଇଟା ଚେଞ୍ଜେସ୍ ହବ। ଇନ୍ଦ୍ରିୟ ମାନଙ୍କର ଯୋଉ ପ୍ରଭାବ, ମନର ଯୋଉ ପ୍ରଭାବ ବର୍ତ୍ତମାନ ରହିଛି ସେଇଟା ରହିବନି, ସେଇଟା ଚେଞ୍ଜ ହବ, ସିଜନାଲ ଚେଞ୍ଜେସ୍ ଭଳି ହବ ନିଶ୍ଚିତ। ଯଦି ମଣିଷ କହିଲେ ମୋ ଜୀବନ ଲାଗେ ଆଉ କେବେ ସୁଖ ହବନି, ଆସିବନି କେବେ, ମାନେ ଗୋଟେ ଲୋକ ଗାଁ ଲୋକ ମୋର ଆଉ ଜୀବନରେ କେବେ ସୁଖ ଆସିବନି, ନାଇଁ ସେମିତି ନାହିଁ, ଏଇଟା ସିଜନ ଭଳି। ଚେଞ୍ଜେସ୍ ହବ ହିଁ ହବ। ଆଉ ତା ସେ ଚେଞ୍ଜେସ୍ ଭିତରେ ଯାହା ସୁଖ ଦୁଃଖ ଆସୁଛି ତାକୁ ସହିବା ଅଭ୍ୟାସ କରିବା ଶିଖ। ଅଭ୍ୟାସ କଥା ହେଇପାରିବନି, ଗୋଟା ଏହାର କିଛି ଉପାୟ ହିଁ ନାହିଁ। ତେଣୁ ଏଇ ଶରୀର ଆତ୍ମା ଆକୁ ପ୍ରଭେଦ କରିବା ପାଇଁ ଆମକୁ ଏତେ ପିଠଶୁଳୁଷ ଦିଆହଉଛି। ଅବିବେକ ଗୋଟେ ଅବିବେକ ହେଇଯିବ ନା, ତାକୁ ତ ବୁଝିବ, ସେ ପଢ଼ିବ କହିଦେବ ଅବିବେକ ତାର, ସେ ଯେ ଆତ୍ମା ତାର ଜଗତର କୌଣସି ବସ୍ତୁ ସହିତ ସମ୍ପର୍କ କିଛି ନାହିଁ, କାହା ସହିତ ସମ୍ପର୍କ ନାହିଁ। ଯେତେବେଳେ ରହିଛି ସେ କ'ଣ କରିବ, ବଞ୍ଚିବ ପୁଣି କେମିତି? ଜଣେ ପ୍ରଶ୍ନ କରିବ, ଆପଣ ମାୟାବାଦୀ ଭଳିଆ କଥା କହୁଛନ୍ତି, କାହା ସହିତ ସମ୍ପର୍କ ନାହିଁ, ବଞ୍ଚିବ କି? ସେଥିପାଇଁ ଆଚାର୍ଯ୍ୟମାନେ କହିଲେ ନିର୍ବନ୍ଧ କୃଷ୍ଣ ସମ୍ବନ୍ଧେ ବଞ୍ଚୁଛ ନା, ସ୍ତ୍ରୀ ଅଛି, ହଁ ଇଏ ହେଉଛି କୃଷ୍ଣଙ୍କର, ଏତିକି ଚିନ୍ତା କର, ମୋର ବୋଲି ଲଗାନି ସେଠି, ଧନ କୃଷ୍ଣଙ୍କର, ପୁତ୍ର କୃଷ୍ଣଙ୍କ, କୃଷ୍ଣ ସମ୍ବନ୍ଧରେ ବଞ୍ଚ। ଦେହଟା ଅଛି ଆଉ ଦେହ ପାଇଁ ଯୋଉ ନେସେସିଟି ଅଛି, ଦେହଟା ଦେଖଟେ ଚାଲିପାରିବନି, ତା ପାଇଁ ସ୍ତ୍ରୀ ପୁତ୍ର କନ୍ୟା ଧନ ଯାହା ସବୁ ରହିଛି କୃଷ୍ଣ ସମ୍ବନ୍ଧ ଲଗ। ଏଠି ସେଥିପାଇଁ ଯୁକ୍ତ ବୈରାଗ୍ୟ କହିଲେ, ଏଟା ଯୁକ୍ତ ବୈରାଗ୍ୟ ମୁଚ୍ଚେ ସବୁ କୃଷ୍ଣ ସମ୍ବନ୍ଧ। ସେଟା କଣ ଛୋଟିଆ ପାଠଟା, ବିବାହ ତୁମେ କହିବ କୃଷ୍ଣଙ୍କର କଣ ପତ୍ନୀ କହିବ? ସେ ଗୌରୀଶ୍ୱର ମହାରାଜଙ୍କୁ ଶମ୍ଭୁ ବାବୁ ଆସିକି ପ୍ରଣାମ କଲେ, ଆଉ ତମକୁ କହିଥିଲେ ସେବକ କହିଥିଲେ ଆଜ୍ଞା ଶମ୍ଭୁ ବାବୁ ବାହା ହେଇଛନ୍ତି। ଗୌରୀଶ୍ୱର ମହାରାଜ କହିଲେ ଶମ୍ଭୁ ବାବୁ ବିବାହ ହେଲା, ଭଲ ହେଲା, କାଲିଠୁ ତାଙ୍କୁ ପ୍ରଣାମ କରିବ, ସେ ହେଉଛନ୍ତି କୃଷ୍ଣ ଦାସୀ, ତାଙ୍କଠୁ ଖାଲି ପ୍ରଣାମ କରିବ ଆଉ ତାଙ୍କୁ ଉଚ୍ଛିଷ୍ଟ ଖାଇବ। ସେ ଖାଇସାରିଲା ପରେ ତାଙ୍କୁ ଉଚ୍ଛିଷ୍ଟ ଖାଇବ, ସେ କୃଷ୍ଣଙ୍କର ଦାସୀ, ତୁମେ ଏହାକୁ କହିବ, ସେ ଲୋକ ତୁମକୁ ବାଡ଼େଇବେନି, ପିଟିଏ କହିବେ କି ବାବାଜୀ ଧନ୍ଦା କହୁଛି? ଏସବୁ କୃଷ୍ଣ ସମ୍ବନ୍ଧ ଏଟା ଟପ୍ମୋଷ୍ଟ ଜିନିଷ ଗୁଡ଼ାକ ନା, ଆକୁ କ'ଣ ଆଜିକାଲି କିଛି ନହେଲେ ତୁମେ ଶିଖ କିଛି ଜାଣ, କିନ୍ତୁ ଆମର ଯେଉଁ ବିଜ୍ଞାନ ଭଗବାନ ପାଖକୁ ଯିବା ବିଜ୍ଞାନ, ଏଇଟା କ'ଣ ଏଇ ଜଗତର ସୁଖରେ ରହିବା ପାଇଁ ବିଜ୍ଞାନ? ବର୍ତ୍ତମାନ ଭକ୍ତ କ'ଣ ଆମେ, ଭକ୍ତଟା କ'ଣ ଏ ଆର୍ତି ଅର୍ଥାର୍ଥୀ ନା, ଏଥିରେ କିଛି ଲସ୍ ନାହିଁ, ଏ ଜନ୍ମରେ ତୁମେ ସ୍ୱୀକୃତି ପାଇବ, କିନ୍ତୁ କୃଷ୍ଣଙ୍କ ପାଖକୁ ଯିବାର ଯେଉଁ ପଥଟା ସେଟା ଗୋଟେ ପୁରା ଟପ୍ମୋଷ୍ଟ ଜିନିଷ ଗୁଡ଼ାକ। ସର ଆଗ ତ ସର ଆତ୍ମାଟାକୁ ଯାହା ପ୍ରଭୁବାଦ ଦେଇକି ଯାଇଛି, ମୁଁ ବର୍ତ୍ତମାନ ଖାଲି ମୁଣ୍ଡ ସେ ଢୁକୁଛି ଆଉ, ଏଇଟା ବେଶୀ ଫିଲୋସଫି ଆମ ପାଇଁ କିଛି ଦରକାର ନାହିଁ। ସେ ଆଚାର୍ଯ୍ୟ ଯୁଗାଚାର୍ଯ୍ୟ ସେ ଯାହା କହିଛି ସତ, ଆଉ ଏ ସର ଆତ୍ମାକୁ ଇଏ ଉପରକୁ ଯାଇପାରୁନାହାନ୍ତି। ଆଉ ମୁଁ ହେଉଛି ଆତ୍ମା, ମୋର ଏ ଜଗତର କୌଣସି ସର ଅଛି ମାନେ ବାଧିବ, ସର ଅଛି ମାନେ କିଛି ଅସୁବିଧା ହବ, ଆତ୍ମସ୍ଥିତିକୁ ତୁମକୁ ବାରମ୍ବାର ଜାଗ୍ରତ କରିବାକୁ ପଡ଼ିବ। ମୁଁ ହେଉଛି ଆତ୍ମା, ମୋର ଏ ଜଗତର କୌଣସି ବସ୍ତୁ ସହିତ ସମ୍ପର୍କ ନାହିଁ, ମୋତେ ଜଗତକୁ ଯିବାକୁ ହିଁ ପଡ଼ିବ, ବିଦାୟ ନେବାକୁ ପଡ଼ିବ। ଆଉ ଯାହା ଆସିବ ଆଗାମ ପାଇଁ, ଆସିବ ଆଗାମ ପାଇଁ ମାନେ କ'ଣ ଆସିବ, ଯିବ, ଇଏ ଆସିବ ଯିବ, ଋତୁ ଭଳି ସୁଖ ଦୁଃଖ ଆସିବ ଯିବ, ଆଉ କରିବା କ'ଣ ୟା ଭିତରେ ଡିଷ୍ଟର୍ବ ହୁଏନି। ସେ କହୁଛନ୍ତି ଏ ଯେଉଁ ଭକ୍ତି ଜୀବନ ରୁହ, ପରିବାର ଜୀବନ ରୁହ, ଯେଉଁମାନଙ୍କର ଡିଷ୍ଟର୍ବ ମେଣ୍ଟାଲିଟି ରହୁଛି ସବୁବେଳେ, ସେ ତ କେଉଁଥିରେ କେଉଁ ଜୀବନ ବି ଆଗେଇ ପାରିବେନି। କେତେ ଲୋକ ବିବାହ ହେଇଯିବେ ତାଙ୍କ ସହିତ ଦେଖିବାକୁ, ସବୁବେଳେ ଖାଲି ଡିଷ୍ଟର୍ବ ମେଣ୍ଟାଲିଟି ରହିବା, ମୋ ସ୍ତ୍ରୀ ଟାଇମ୍ ଆମ ଚାକିରି ଦେଉନି। ଭାଇ ସହ୍ୟା କରିବା ଶିଖ, ତୁମର କର୍ମ ଫଳ ହିସାବରେ ତୁମକୁ ସବୁ ମିଳିଛି, ଆଉ ଯଦି ବଦଳାଇବା ପାଇଁ କି ଚାହୁଁଛ ତାଙ୍କୁ ପ୍ରାର୍ଥନା କର, ସହିବା ଛଡ଼ା ଆଉ କିଛି ରାସ୍ତା ହିଁ ଏଠି ନାହିଁ, କୌଣସି ସମାଧାନ ଜଗତର କୌଣସି ସମାଧାନ ନାହିଁ। ଆଉ ଯିଏ ସହିବା ନ ଶିଖିବ ସେ ନିରାଶ ହେଇଯିବ, ତୁମେ ହବନି ଯେ ସାଧୁ ଜୀବନରେ ତୁମେ ସହିବନି ତୁମେ ସକ୍ସେସ୍ ପାଇଯିବ, ନା କେବେ ନାହିଁ। ତୁମେ 2 ଘଣ୍ଟା ଭଜନ କଲେ ଚେତନାଟା 2 ଘଣ୍ଟା ଭିତରେ କୋଉଠି ରହୁଛି, 18 ଘଣ୍ଟା କେଉଁ ଚେତନାରେ ରହୁଛି ଆମେ, ସେଟା ଚିନ୍ତା କର, ସେଇ ଦେହ ନା ଆଉ କ'ଣ। ମୁଁ ଯାହା କହୁଥିଲି ବସିକି ଚିନ୍ତା କରୁଥିଲି, ଯେ 2 ଘଣ୍ଟା ମାଳା ଜପ କରିଦେବ ଆମେ, କେମିତି ଶୁଦ୍ଧ ନାମ କରିବି ବସି ବସି 2 ଘଣ୍ଟା, ତାପରେ ଯେଉଁ 18 ଘଣ୍ଟା ଭୋକ ଲାଗିଲା, ବାଥରୁମ୍ ଯିବି, ଗରମ ହେଲାଣି, ସେଟା କହୁଛି ତା ନା କ'ଣ ଭାବିଲେ ମାଳାଟା 2 ଘଣ୍ଟା ଗଡ଼େଇଲ, ତାପରେ କ'ଣ ହେଲା, ଏଇଟା ଖାଇବାରେ ଭୋକ ଲାଗିଲା, ଗାଧେଇବା, ବାଥରୁମ୍ ଯିବା, ଘରଟା ତିଆରି ହେଲା, କହୁଛି ତା ନା ସରଚେତନା, 18 ଘଣ୍ଟା ସରଚେତନା, 22 ଘଣ୍ଟା ସରଚେତନା, 2 ଘଣ୍ଟା କୃଷ୍ଣ ଚେତନା। ସେ କୃଷ୍ଣ 20 ଘଣ୍ଟାର ଇମ୍ପ୍ରେସନଟା ମନ ଭିତରେ ଅଛି ନା, 2 ଘଣ୍ଟା ରହିବ, ଖାଲି ଦେହରୁ ଆତ୍ମାକୁ ବାହାର କରୁ କରୁ କେତେ ଜନ୍ମ ଲାଗିଯିବ। ଯଦି ଆମର ସରଳତା ଆଉ ନିଷ୍କପଟରେ ପରମ୍ପରା ଆଚାର୍ଯ୍ୟ ଶିକ୍ଷାକୁ ନେଇକି ପ୍ରାର୍ଥନା ନ କରିବା, ଏ ସେବା ଗୁଡ଼ା ପରିପାଟି ଗୁଡ଼ା ଦେଇଛନ୍ତି, ଏଥିପାଇଁ ସେମାନେ ଯେଉଁ କହୁଥିଲି କନଷ୍ଟାଣ୍ଟ ସ୍ପିରିଚୁଆଲ ଫ୍ଲୋ ଗୋଟେ ସବୁବେଳେ ଲାଗି ଲାଗି ତୁମେ ରୁହ, ଆଉ ଯାହା ଜିନିଷ ଆସୁଛି ତାକୁ ସହ୍ୟା କରିକି ଶିଖ, କାରଣ ଏହା ଛଡ଼ା ସମାଧାନ କିଛି ନାହିଁ। ପୁଣି ଶରୀର ଭିତରେ ରହିଲା କ'ଣ, କାମ, କ୍ରୋଧ, ଲୋଭ, ମୋହ, ଆସକ୍ତି, ଇଏ ସବୁ ଭରିକି ରହିଲେ ତୁମେ ବାହାରି ପାରିବନି, ତୁମ ଆଗେ ଦେହ ଆତ୍ମା ବାହାରି ପାରିବନି। ଆଉ ଇନ୍ଦ୍ର କାହିଁକି ପ୍ରଶଂସା କରିଦେଉଥିଲେ ବୃତ୍ରାଶ୍ରମକୁ, କାହିଁକି ପ୍ରଶଂସା କରୁଥିଲେ? ଗୁରୁ ବୋଲି ମାନିଲେ ନା, କହିଲେ ମୋର ବୃହସ୍ପତି ଗୁରୁ ନୁହନ୍ତି, ଏ ହେଉଛନ୍ତି ଗୁରୁ, ମୋତେ ବୃହସ୍ପତି ମୋର ଗୁରୁଦେବ, ଗୁରୁଦେବ ବୃହସ୍ପତି ସବୁବେଳେ ମୋତେ ଶିଖେଇଛନ୍ତି କ'ଣ, ବିଜୟ କେମିତି ଲାଭ କରିବ, ସମ୍ପଦ କେମିତି ଲାଭ କରିବ, ସୁଖ ଦୁଃଖରେ କେମିତି ବଞ୍ଚିବାକୁ ପଡ଼ିବ, ମୋତେ ବୃତ୍ରାଶ୍ର ଶିଖଉଛନ୍ତି। ସଂସାର କେହି ନାହାନ୍ତି, ଜଣେ ପ୍ରବଚନ ଦେଇଥିଲେ ଯୁଦ୍ଧ କ୍ଷେତ୍ରରେ, ସେ ହେଉଛନ୍ତି ଭଗବାନ କୃଷ୍ଣ। ସେତେବେଳେ ଯୁଦ୍ଧ ହେଇନଥିଲା, ଯୁଦ୍ଧ ମଝିରେ ପ୍ରବଚନ, ଯୁଦ୍ଧ ବନ୍ଦ ହେଇଛି, ପରାଜୟ ହେଇଛନ୍ତି, ସେ ଯୋଉ ପ୍ରବଚନ ଦଉଛନ୍ତି, ସେ ପ୍ରବଚନ ଶୁଣିକି ଇନ୍ଦ୍ର ସାଙ୍ଗେ ସାଙ୍ଗେ ଅବ୍ୟଲିକମ୍, ସେ ଶବ୍ଦ ସେଠି ଅଛି ଭାଗବତରେ, ଜାଣନ୍ତୁ ସେ ଭାଗବତ କଥା ହଉଛି, ବହୁତ ସୁନ୍ଦର ଲାଗେ। ଅବ୍ୟଲିକମ୍ ନିଷ୍କପଟ, ଏଭଳି ନିଷ୍କପଟରେ ସେ କହୁଛନ୍ତି କିଏ ବୃତ୍ରାସୁର, ଇନ୍ଦ୍ରଙ୍କର ହୃଦୟ ପୁରା ଫାଟି ଯାଉଛି, ଆରେ ମୁଁ କେବେ ବି, ମତେ ସମସ୍ତେ କହିଲେ ମୁଁ କେବେ, ଭଗବାନ କହିଲେ ମୁଁ ମାରିବିନି ଆକୁ ବଜ୍ର, ପ୍ରଭୁ ଯଦି କୁହନ୍ତି ମୁଁ ବଜ୍ର ମାରିବିନି ଆକୁ, କାହିଁକି ଅତ୍ୟନ୍ତ ନିଷ୍କପଟରେ ଆତ୍ମଧର୍ମ କଥା କହୁଛନ୍ତି। ମରିବା ପାଇଁ ଇନ୍ଦ୍ର ନିଜେ ପଦବୀ ପାଇଁ କାନ୍ଦୁଛନ୍ତି, ସେ ମରିବା ପାଇଁ କାନ୍ଦୁଛନ୍ତି, ସେଟା ସେ ପାଗଳ ହେଇଗଲେ, କାହିଁକି ନା ସେ ସମ୍ପୂର୍ଣ୍ଣ ଆତ୍ମଧର୍ମରେ ଥିଲେ। ଭାଗବତରେ ଯେତେ ପ୍ରସଙ୍ଗ ସବୁ ଆସୁଛି ସବୁ ଇଏ ଆତ୍ମଧର୍ମ କଥା ନା, ଆମେ ସର୍ବଧର୍ମରେ କିଛି ବୁଝିପାରିବାନି, ସେଥିପାଇଁ ଗୀତାଟାକୁ କାହିଁକି ବାଜା, ଗୀତାଟାକୁ ଆଗେ ପଢ ବୋଲି କାହିଁକି ବାଜା, ମତେ କୁହ, ଗୀତାରେ କେନ୍ତା କଷ୍ଟ ବାପା, ତୁମେ ଭାଗବତରେ ଗୋଟେ ପ୍ରସଙ୍ଗ ଧରା ପଢି ପଢିବା ଗଲେ ତୁମ ଷ୍ଟୋରୀ ବୁଝିବ, ଗୀତା କେନ୍ତା ଆହୁରି କଷ୍ଟ, ଗୀତାର କାହିଁ କହୁଛ ଆଗେ ପଢିବା ପାଇଁ, କାହିଁ କୁହାଯାଉଛି ଆମ ପରମ୍ପରାରେ ଗୀତାଟା ପଢା ଆଗେ ତାପରେ ଭାଗବତ ପଢି, କାହିଁ କୁହାଯାଉଛି, ଖାଲି ସର ଆତ୍ମା ବୁଝ, ସରାତ୍ମା ପ୍ରଭେଦରେ ତୁମେ କଲେ ତାପରେ ଉପରକୁ କିଛି ତୁମେ ଯିବ, ନହେଲେ ଆଉ କିଛି ମୁଣ୍ଡରେ ଢୁକିବନି। ତେଣୁ ଏଇ ଆଚାର୍ଯ୍ୟ ମାନେ ଯେ କେମିତି ଜାଣିପାରନ୍ତି, ଏ କଥାରେ ମୁଁ ପଳେଇ ଆସିଲି, ଚକ୍ରପତି କେମିତି ଜାଣିପାରୁଥିଲେ, ଆଉ ଉଦିତ ହୁଏ ସ୍ପିରିଚୁଆଲିଟି ସେଟା ଉଦିତ ହବ ଆମର, ଏଇ କାହିଁକି ଆମ ହୃଦୟ କି ଭାବନା, ଏତେ ଏତେ ମାଳା ଜପ କରୁଛି, ଗୋଟେ ନାମର ନାମ ପ୍ରଭୁଙ୍କର ମହିମା, ବିଗ୍ରହ ଦର୍ଶନ କରୁଛେ, ସେବା କରୁଛେ, ଗୋଟେ ଅନ୍ତର କାହିଁକି ଭାବ ଗୁଡ଼ାକ ଆସୁନି, ଈଶ୍ୱର ଆତ୍ମା ତ ଏତେ ଅଲଗ କରିକି ରଖିପାରୁନି ଆଉ, ଆଉ ସେ ଶକ୍ତି ବି ଆମ ପାଖରେ ନାହିଁ, ଆତ୍ମାଟାକୁ ବିଚାର କରିବା, ମୁଁ ଚେତନଶୀଳ ହବା, ଆତ୍ମାନୁଭୂତି ଲାଭ କରିବା, ପ୍ରଭୁ ସବୁବେଳେ କୁହନ୍ତି ରିଏଲାଇଜ ସେଲ୍ଫ ରିଏଲାଇଜ ସେଲ୍ଫ ରିଏଲାଇଜ ସେଲ୍ଫ ରିଏଲାଇଜ। ସେଥିପାଇଁ ତାଙ୍କର ଏ ଉଦିତ ହେଇଛି, ଉଦିତ ଭାବନାରେ କହୁଛନ୍ତି, ତେଣୁ ଇନ୍ଦ୍ରଙ୍କର କିଛି ସରି ନନ୍ଦ ମହାରାଜ କିଛି ଦୋଷ ନାହିଁ, ଯିଏ ଭଗବାନଙ୍କର କୃଷ୍ଣ ଚେତନଶୀଳ ସମସ୍ତ ବିଧିର ଉର୍ଦ୍ଧ୍ୱରେ, ତାଙ୍କ ଆର କୌଣସି ବିଧି ତୁମେ ଲଗେଇ ପାରିବନି, ସମସ୍ତ ବିଧିର ଉର୍ଦ୍ଧ୍ୱରେ ସେମାନେ, ଆଉ ପ୍ରେମର ସ୍ୱଭାବରେ ସେମାନେ ତାଙ୍କର ତାଙ୍କ ଚିତ୍ ଶକ୍ତିରେ ସେମାନେ ଚାଲୁଛନ୍ତି, ଆମ ବୁଦ୍ଧିରେ ଚାଲୁଛନ୍ତି, ଆମ ପାଖରେ ବୁଦ୍ଧିଟା କାମ କରିବ, କାହିଁକି ଆମେ ଭୁଲ କଲେ ଆମ ପରେ ନିୟମ ଲାଗିବ, ସେମାନଙ୍କର ବୁଦ୍ଧିରେ ତାଙ୍କର ଭୁଲ କିଛି ହବନି, କାହିଁକି ସେମାନେ ଭଗବତ ଶକ୍ତିରେ କାର୍ଯ୍ୟଟା ହିଁ କରୁଛନ୍ତି। କିନ୍ତୁ ଏ ତ ଭଗବାନଙ୍କ ଲୀଳା ସଂଗଠିତ ହେବାର ଅଛି, ଯେ ଗୋଟେ ଅସୁର ବରୁଡଙ୍କର ଗୋଟେ ଅସୁର ଧରି ନେଇଗଲେ କାହାକୁ, ନନ୍ଦ ମହାରାଜଙ୍କୁ, ଏଠି ସେ କଥା ସେ କହୁଛନ୍ତି, ତଂଗୃହୀତାନ ତଂଗୃହୀତ ତଂଗୃହୀତାନ ୟଦ ଭୃତ୍ୟ ବରୁଣାସ୍ୟାସୁରାନ୍ତିକମ୍ ଅବଜ୍ଞାୟା ପୁରୀ ବେଲାମ ପ୍ରବିଷ୍ଟ ମୁଦକମ୍ ନିଶି। ସେ କାହିଁକି ନେଲେ ସୁଖଦେବ ପରୀକ୍ଷିତଙ୍କୁ କହୁଛନ୍ତି, ହେ ରାଜନ, ପ୍ରଭୁ କର୍ତ୍ତବ୍ୟ ବିଷୟରେ ଅନଭିଜ୍ଞ ଏବଂ ମୂଢ଼, ସେହି ସମୟରେ ଆସୁରୀ ବେଳା ଗଣନା ନ କରି ରାତ୍ରିରେ ଜଳ ପ୍ରବେଶ ରାତ୍ରିରେ ଜଳରେ ପ୍ରବେଶ କରିବାରୁ ବରୁଣଙ୍କର ଭୃତ୍ୟ କୌଣସି ଏକ ଅସୁର ତାହାଙ୍କୁ ଧରି ନେଇ ବରୁଣଙ୍କ ନିକଟକୁ ନେଇଥିଲେ। ଦୋଷ ନନ୍ଦ ମହାରାଜଙ୍କ ନାହିଁ, ଏ ତ ଲୀଳା ସଂଗଠିତ ହବ, ଏ କୌଣସି ଏକ ଅସୁର ମାନେ କାହାର, ବରୁଣଙ୍କର ଦୂତ ବା ପାର୍ଷଦ। ଚକ୍ରପତି ଏଠି ଲେଖୁଛନ୍ତି ଟୀକାରେ, ବରୁଣସ୍ୟ ଭୃତ୍ୟ ଅସୁର, ଏ ଅସୁର କିଏ, ବରୁଣଙ୍କର ଭୃତ୍ୟ, ବରୁଣସ୍ୟ ଅନ୍ତିକା ଆନ ଏତତ୍ର ହେତୁ, କାହିଁକି ସେ ବରୁଣଙ୍କ ପାଖକୁ ନେଇଗଲେ କାହାକୁ, ନନ୍ଦ ମହାରାଜ, କାରଣ ନନ୍ଦ ମହାରାଜ ଦେଖୁଛନ୍ତି ଆଉ ଅଳ୍ପ ସମୟ ଅଛି ପାରଣରେ, କ'ଣ କଳା ବହୁତ କମ୍ ସମୟ ଅଛି ପାରଣ, ଯେଉଁ ସମୟରେ ସ୍ନାନାଦି କର୍ମ କରି ଗାୟତ୍ରୀ ଆଦି ବା ଯା ଅନିକ ଆଦି ବା ଭଗବତ ପ୍ରାର୍ଥନା କରି କ'ଣ ପାରଣ କରିହବ ନାହିଁ, ତେଣୁ ସେ କ'ଣ କରୁଛନ୍ତି ସ୍ନାନ କରୁଛନ୍ତି, ଗୋଟେ ଦୁଇଟାରେ ନଦୀରେ ବସିକି ସ୍ନାନ କରିବା, ପୋଖରୀରେ ବସିକି ସ୍ନାନ କରିବା, ଏଇଟା ବିଧି ନୁହେଁ, ଏସବୁ ବିଧି ନୁହେଁ, ଲୋକମାନେ ବହୁତ ତୁମେ ଅର୍ଦ୍ଧରାତ୍ରିରେ ଗାଧେଇ ପଡ଼ିବେନି, ଜଣେ ଦେବତା ଅଛନ୍ତି ନା, ଆଉ ଏଇଟା ଆସୁର ବେଳା ସ୍ନାନ, ସ୍ନାନ ତିନି ପ୍ରକାର ଅଛି ନା, ସାତ୍ୱିକ ସ୍ନାନ, ଅମୃତ ବେଳା ସ୍ନାନ, ଏଇ ଯେଉଁ ସକାଳ ଆମେ ଯେଉଁ ସ୍ନାନ କରୁ ଏଇଟା ଅମୃତ ସ୍ନାନ, ପ୍ରାତ ସ୍ନାନ ଏଇଟା ଅମୃତ ସ୍ନାନ, ଏଇଟା ଅମୃତ ସ୍ନାନ, ଆଉ ଗୋଟେ କି ସ୍ନାନ, ତିନି ପ୍ରକାର ସ୍ନାନ ମୁଁ ଶୁଣିଥିଲି ସବୁ, ରକ୍ତ ସ୍ନାନ, ଏଇ ଯୋଉ ରାତି ଦିନ ବାରଟା ଗୋଟେ ଲୋକ ଯେଉଁ ଚାଲ କାମ ଦାମ କରିସାରି ଯିବେ ଗାଧେଇକି ଆସିକି ଖାଇବେ, ସକାଳ ଗାଧେଇ ନଥିବେ, ସେ ତିନି ପ୍ରକାର ସ୍ନାନ ଅଛି, ଆଉ ଏଇଟା ବି ଆସୁରିକ ସ୍ନାନ, ଏ ଅର୍ଦ୍ଧରାତ୍ରିରେ ସ୍ନାନ କରେ, ଜଳ ଭିତରେ ପ୍ରବେଶ କରି ତୁମେ ସ୍ନାନ କରିପାରିବନି, ଆଗରୁ କ'ଣ ଟେପ ଥିଲା, ଆଉ କୂଅର ଥିଲା ନା, କୂଅର ପାଣି କାଢିକି ସିଏ କିଏ କାହାକୁ ରାତିରେ, ଲୋକମାନେ ଏମିତି ଖାଇବା ପିଇବା ଏତେ ଲୋକଙ୍କର ସଂଯମ ଥିଲା, ମୁଁ ତ କେବେ କେଦିନ ତଳେ ଗୋଟେ ବସିକି ମୁଁ ଦେଖୁଥିଲି, ଚିନ୍ତା କରୁଥିଲି, ଆଜି ସିନା ଲାଟିନ୍ ହେଇଗଲା, କାହା ଗୋଟେ କୋଉ ମାତା ମାନେ ତାକୁ ବାଥରୁମ୍ ଲାଗିଲା, ସେ ମଳତ୍ୟାଗ କରି ସେ କ'ଣ ବାଥରୁମ୍ ପଳଉଛି। ମୁଁ ଛୋଟବେଳେ ଦେଖିଛି ଯେଉଁ ଗାଁର ସବୁ ପଡ଼ିଆ ଥିବ ମୁଣ୍ଡ ଶେଷରେ, ଯେ ନୂଆ ବୋହୂ ମଲା, ଯେ ନୂଆ ବୋହୂ ହେଇଥିବ ସେ କ'ଣ କରିବ, ସେ ଭୋରୁ ତାକୁ ନେଇକି ଯିବେ, ସେ ବାଥରୁମ୍ ଯାଇ ଆସିବ, ପୁଣି କେତେବେଳେ ଯିବ ରାତି, ସେମାନେ କେତେ ସେଲ୍ଫ କଣ୍ଟ୍ରୋଲ। ଦେଖ ଲୋକମାନଙ୍କୁ ଆମେ କର୍ମୀ କହୁଛେ, କିନ୍ତୁ ମୁଁ ବସିକି ସବୁ ବଡ଼ ବଡ଼ କଥା ଚିନ୍ତା କରେ, ଆରେ ଆଜି ବାଥରୁମ୍ ହେଇଗଲା ଯାଉଛନ୍ତି, ପୁରୁଣା କାଳ ତ ମୁଁ ଦେଖିଛି ସେ ପଡ଼ିଆ ଥାଏ, ମାନେ ଆପଣଙ୍କର ସେ ହାଫ୍ କିଲୋମିଟର ସେ ତାର ସବୁ 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 ବୋଉଙ୍କ ସାଙ୍ଗରେ ମିଶିକି ତାର ରାତି ହେଲେ ଭୋରୁ 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 ଯିବେ, ପୁଣି ରାତିକି ଯିବେ, ଦିନମାନ ରହିବେ। ସେମାନେ କେତେ ଆହାରକୁ କଣ୍ଟ୍ରୋଲ କରି କେମିତି ସେମାନେ ଚଳୁଥିଲେ, ପୁରୁଷମାନେ ବି ସେୟା ସବୁ ଥିଲେ, ରାତିରେ ଯେ ମଳତ୍ୟାଗ କରିବା ଝାଡ଼ ଚପଟ ଉଠିବା, ଏଇ ଲୋକ ପ୍ରାୟ ନଥିଲେ କହିଲେ ଚଲେ, କାହାର କେତେବେଳେ ପେଟ ଖରାପ ହେଲେ, ମାନେ କେମିତି, କାରଣ ସେମାନେ ବହୁତ କଣ୍ଟ୍ରୋଲ ଥିଲେ, ତାଙ୍କର ଆହାର ପୁରା ସବୁ କଣ୍ଟ୍ରୋଲ ଥିଲା। ଏଇ ଗୁଡ଼ାକ ଏବେ ଖାଇ ଖାଇ ସେ ତ ଖାଉନାହାନ୍ତି, ତାଙ୍କ ଖାଦ୍ୟ ତାଙ୍କୁ ଖାଉଛି, ବର୍ତ୍ତମାନ ଖାଦ୍ୟକୁ କେହି ଖାଉନାହାନ୍ତି, ଖାଦ୍ୟ ସମସ୍ତଙ୍କୁ ଖାଉଛି ଅନକଣ୍ଟ୍ରୋଲ। ଯେତେବେଳେ ଯାହା ଦେଖିବ ପାଟି ଚାଲିଥିବ, ଯାହା ଖାଇଦେଲେ, ଲୋକଙ୍କର ଆହାର କମ୍ ପଇସା ଥିଲା ନା, ଟିକେ ଅଳ୍ପ ଖାଇଦେଲେ କିରୋସିନ ତେଲ ପୋଡ଼ିଯିବ ବୋଲି କ'ଣ ସନ୍ଧ୍ୟାବେଳେ ଶୋଇଯାଉଥିଲେ, ଦୀର୍ଘ ଦୀର୍ଘ ସମୟ ଶୋଇଗଲେ ଶରୀର ବି ସୁସ୍ଥ ରହିଲା, ପାକ ବି ହେଇଗଲା, ପରିବେଶ ବି ଶୁଦ୍ଧ ଥିଲା। କଳିକି କଳିକୁ ଇଏ ସବୁ ବିଜ୍ଞାନ କୌଶଳ ଆସିକି ପହଞ୍ଚିଲା। ମଣିଷ ଭକ୍ତି କ'ଣ କରିବ, ମଣିଷ ସରଚେତନା ଡୁବିକି ମରିଯିବ, ଯେତେବେଳେ ଯାହାକୁ ଦେଖିବ ତାର ଗୋଟେ ଖାଇବା ଚାଲେ, ଆଜି ଗୋଟେ କିଏ ଗୋଟେ ଛାଡ଼ିଛି, ସେ ଏଇ ଯେଉଁ ଖରାଦିନ ଆସୁଛି ସବୁ ପିଉଛନ୍ତି କ'ଣ, ଏଇଟା ସ୍ପାଇଟ୍ ଫାଇଟ୍ କିଏ ଗୋଟେ ଛୁଆଟେ ଛାଡ଼ିଛି, ସେ କହୁଛି ଏଇଟା ବିଷ, ଏହାର ଏତିକି ପରସେଣ୍ଟ ବିଷ, ତାର ତେତିକି ପରସେଣ୍ଟ, କେହି ଖାଆନ୍ତୁ ନାହିଁ ଆଜ୍ଞା, ଏଇଟା ପିଅନ୍ତୁନି, କିଏ ମଣିଷ ଶୁଣିବ, ସେ ସେଟା ପିବେ, ସେ ଆଇସ୍କ୍ରିମ୍ ଖାଇବେ, ଏଇଟା କୋଉଠି ଥିଲେ, ଏଇଟା ଆମ ଜିନିଷ, ଏଇଟା ଆଇସ୍କ୍ରିମ୍ ଫାଇସ୍କ୍ରିମ୍ ଗୋଟା, ଏଇ ଯେଉଁ କ'ଣ ଏଇଟା, ଏଇଟା ସବୁ ଧଳା ଧଳା ହେଇଛି, ତାକୁ ବି ସବୁ ଖାଇଲେଣି, ଏଇଟା ଆମର ସବୁ ଆହାର ନୁହେଁ, ସେଗୁଡ଼ା ସଂଯମ ଲୋକମାନେ ଥିଲେ ବହୁତ। ଆସୁର ବେଳା ମୁଁ ଏଇ କଥାରେ କହୁଥିଲି, ନଦୀରେ ପୁଷ୍କରିଣୀରେ ଆସୁର ବେଳାରେ ସ୍ନାନ କରାଯିବନି, ଏଇଟା ଆସୁରିକ ସ୍ନାନ, ଦେବ ସ୍ନାନ ନୁହେଁ, ଅର୍ଦ୍ଧରାତ୍ରିରେ ସ୍ନାନ କରିବା, କିନ୍ତୁ ନନ୍ଦ ମହାରାଜ ତ ଜାଣିଛନ୍ତି ସମୟ ହବନି, ସେଥିପାଇଁ ସେ ସ୍ନାନ କରିଛନ୍ତି, ସେ ଶାସ୍ତ୍ର କଥାଟା ମାନିଛନ୍ତି, କିନ୍ତୁ ତାଙ୍କ ଭୃତ୍ୟ ବୁଝିପାରିଲାନି। ଆସୁରିମ୍ ବେଲାୟମ୍ ଅବଜ୍ଞାମ ଉଦକମ୍ ପ୍ରବିଷ୍ଟମ୍ ଇତି ଅଜ୍ଞାନ ନୟବ ତସ୍ମିନ୍ ଦୋଷ କଲ୍ପୟନ୍। ଅସୁର ଭାବୁଛନ୍ତି ଇଏ ନ ଜାଣିକି ନନ୍ଦ ମହାରାଜ ଏ କାମଟା କରୁଛନ୍ତି, କିନ୍ତୁ ନନ୍ଦ ମହାରାଜ ଶାସ୍ତ୍ରର ନିୟମ ହିସାବରେ କରୁଛନ୍ତି, ସେ ଜାଣିଛନ୍ତି ଏଇଟା ଶାସ୍ତ୍ର ନିୟମ, ଅଳ୍ପ ସମୟ ଅଛି, ମୋତେ ଆଗ୍ରହ ସ୍ନାନ କଲେ କି ଦୋଷ ଲାଗିବ ନାହିଁ, ତେଣୁ ତାଙ୍କୁ ନେଇଗଲେ କାହା ପାଖକୁ ନା ବରୁଣ ମନ୍ତିକମ୍। ଶ୍ରୀ ନନ୍ଦନେ ତୁ ଶାସ୍ତ୍ରାଜ୍ଞା ବଳେନ ଏବ ଉଦକ ପ୍ରବିଷ୍ଟତ୍ୱାତ୍। ନନ୍ଦ ମହାରାଜ ଶାସ୍ତ୍ର ଆଜ୍ଞା ବଳରେ ଉଦକରେ ପ୍ରବିଷ୍ଟ କରିଥିଲେ ଜଳରେ, ଅତଏବ ଅଗ୍ରେ ବକ୍ଷତି ଅଜାନତ ମାମେକମ୍ ମୂଢ଼ତେ। ପ୍ରମାଣ କ'ଣ, ନନ୍ଦ ମହାରାଜ ଶାସ୍ତ୍ର ଜ୍ଞାନ ଜାଣିଛନ୍ତି ବୋଲି ପ୍ରମାଣ ଆଗରେ ଆସିବ, କୃଷ୍ଣ ବଳରାମ ଯାଇ ପହଞ୍ଚିବେ, ବରୁଣ ନିଜେ କହିବେ ଆଜ୍ଞା ମୁଁ ଭୁଲରେ ନେଇ ଆସୁଛନ୍ତି ଆମ ଅସୁରମାନେ ଆପଣଙ୍କ ବାବାଙ୍କୁ, କିନ୍ତୁ ଏଥିରେ ଲୀଳାଶକ୍ତିର କାର୍ଯ୍ୟ ରହିଛି। ଭଗବାନ କାହିଁକି ସବୁ ଏଠିକି ଭୂମା ପୁରୁଷ କତିକି ଯାଇଛନ୍ତି, ଏଠିକି ଯାଇଛନ୍ତି ଯମ ଲୋକକୁ ଯାଇଛନ୍ତି, କାହିଁକି ସବୁ ଯାଇଛନ୍ତି ଶିବଙ୍କ ସାଙ୍ଗରେ, କାହିଁକି ବାଣାସୁର ପାଇଁ ଶିବଙ୍କ ସାଙ୍ଗରେ ଯୁଦ୍ଧ ହେଲା, ଇନ୍ଦ୍ରଙ୍କ ସାଙ୍ଗରେ ଯୁଦ୍ଧ ହେଲା, କାହା ପାଇଁ ପାରିଜାତା ପାଇଁ, ଏଗୁଡ଼ା କାହିଁକି ହେଲା, ଲୀଳା ଯୋଗମାୟା କାହିଁକି ଏଇଟା ପ୍ରକଟିତ କଲା ନା, ସେ ହେଉଛନ୍ତି ସ୍ୱୟଂ ଭଗବାନ ନା, ସବୁ ଦେବାଦେବୀଙ୍କ ଠାରୁ ସେ ହେଉଛନ୍ତି ଶ୍ରେଷ୍ଠ, ଆଉ ସମସ୍ତେ ତାଙ୍କର ଅଧୀନ, ସମସ୍ତେ ତାଙ୍କର ଅଧୀନତା ସ୍ୱୀକାର କରିଛନ୍ତି, ଏ ଭାଗବତ ଦେଖାହେଇଛି ଆଉ ଲୀଳା, ଏ ତ ଲୀଳା, ଲୀଳା ସଂଗଠନ ହେଉଛି ଆଉ। ତେଣୁ ଆମେ ଅଜ୍ଞାନର ଭାବିକି ସେ ନେଇଯାଇଛନ୍ତି, ଅସୁର ନେଇଯାଇଛନ୍ତି।
ଚକ୍ରୁସ୍ତମୋପସନ୍ତ୍ୟମ୍ କୃଷ୍ଣ ରାମେତି ଗୋପକା ଭଗବାନ୍ ତଦୁପସୃତ୍ୟମ୍ ପିତରଣ ବରୁଣାହୃତମ୍ ତଦନ୍ତିକମ୍ ଗତୋ ରାଜନ୍ ସ୍ୱାନାନାମ ବୟୋଦ୍ବିଭୁ। ନନ୍ଦରଙ୍କର ଅନୁଚର ଗୋପଗଣ ତାହାଙ୍କୁ ଦେଖିବାକୁ ନ ପାଇ ହେ କୃଷ୍ଣ ହେ ରାମ ଏ ରୂପରେ ଉଚ୍ଚସ୍ୱରେ ଆହ୍ୱାନ କରିବାକୁ ଲାଗିଲେ। ହେ ରାଜନ୍, ଭକ୍ତଗଣଙ୍କର ଅଭୟଦାତା ବିଭୁ ଶ୍ରୀହରି ଦୂରରେ ରହି ମଧ୍ୟ ସେ ଆହ୍ୱାନ ଶବ୍ଦ ନିକଟରେ ଶୁଣିବାକୁ ପାଇଥିଲେ, ଏବଂ ପିତା ବରୁଣଙ୍କର ଅପହରଣ କରିଛନ୍ତି ଜାଣି ଜାଣିବାକୁ ପାଇଲେ ଏବଂ ବରୁଣଙ୍କ ନିକଟରେ ଉପସ୍ଥିତ ହେଲେ। ରାମକୃଷ୍ଣ ତଳେ ଶୋଇଛନ୍ତି ବର୍ତ୍ତମାନ, ମଧ୍ୟରାତ୍ରିରେ ସ୍ନାନ କରୁଛନ୍ତି, କୃଷ୍ଣ ବଳରାମ କୋଉଠି ଶୋଇଛନ୍ତି, ଘରେ ଶୋଇଛନ୍ତି। ସୁଖଦେବ ଜଣେ ପ୍ରଶ୍ନ କରିବ, କୃଷ୍ଣ ବଳରାମ ଜାଣିଲେ କେମିତି, ତା ଉତ୍ତର ଦଉଛନ୍ତି, ଗୋପ କାହା ସ୍ନାନାର୍ଥମ ରାତ୍ର ଗତସ୍ୟ ତସ୍ୟ ରକ୍ଷ କାହା। ଯେତେବେଳେ ନନ୍ଦ ମହାରାଜ ଯାଇଛନ୍ତି ସ୍ନାନ କରିବା ପାଇଁ, କେଉଁଠିକି ଯମୁନାକୁ ଯାଇଛନ୍ତି ସ୍ନାନ କରିବା ପାଇଁ, ତାଙ୍କ ସାଙ୍ଗେ ରକ୍ଷକ ଯାଇଛନ୍ତି, ରକ୍ଷକ ମାନେ କ'ଣ, ଯେଉଁ ସିକ୍ୟୁରିଟି ଗାର୍ଡ ତାଙ୍କ ସାଙ୍ଗରେ ତାଙ୍କ ପାଖରେ ଥାନ୍ତି, ଗୋପମାନେ ଯାଇଛନ୍ତି। ତତ୍ କ୍ରୋଶେନ ଉପସୃତ୍ୟ ତଦାନି ଦୂରତ ପୁଷ୍ପସଜାୟା ଶୟନ ଅପି ଉପ ନିକଟ ହେବ ଶ୍ରୁତ୍ୱା। ଭଗବାନ ପୁଷ୍ପସଜ୍ଜାରେ ଶୋଇଥିଲେ, ଭଗବାନଙ୍କର ଯେଉଁ ସଜ୍ଜା ଆମ ସହିତ ସଜ୍ଜାରେ ଫୁଲ ପକାଯାଏ, ଫୁଲ ନୁହେଁ ଯେ ଟଗର ଫୁଲ ଏଇ ଫୁଲ ପକେଇଦେବ, ଆଖଣ ଫୁଲ ତ ନାହିଁ ଆଉ ପକାଅ ଆଉ କ'ଣ। ଫୁଲର ପୁଷ୍ପସଜ୍ଜା ମାନେ ବୃନ୍ଦାବନରେ ଅପ୍ରାକୃତ ପୁଷ୍ପ, ପୁଷ୍ପ ଗୁଡାକ ତୁମ ଦେହରେ ଲାଗିଯିବ, ତୁମେ ସାର୍ଟ ବାଟରେ ଲାଗିବ, ପେଟ ଦେହରେ ଲାଗିବ, କେମିତି ଲାଗିବ, ତୁମେ ମୁଁ ଫୁଲ ସଜ୍ଜାରେ ତୁମେ ଶୁଆ ତୁମେ ଶୋଇବ। ବୃନ୍ଦାବନରେ ସେ ଯୋଉ ପୁଷ୍ପ ଆମର ଯେମିତି କପଡ଼ାରେ ଶୋଉଛେ ଯେମିତି ସେଭଳି ସବୁ ଅପ୍ରାକୃତ ସେ ସବୁ ଆମର। ଏଇ ବସୁନୁ ଆମର କ'ଣ ଏସବୁ ଯୋଉ କରାଯାଉଛି ସେବା, ବୃନ୍ଦାବନ ଭାବଟାକୁ ସ୍ମରଣ କରିବା ପାଇଁ ସବୁ କରାହଉଛି। ଆଉ କ'ଣ ତୁମେ ତୁଳସୀ ପକେଇବ ଠାକୁରଙ୍କ ଦେହରେ, ତୁଳସୀରେ ଏଡ଼େ ଗୋଟେ କାଠି ଥିବ, ଠାକୁର ସେଠି ଶୋଇବେ, ଫୁଲ ପକେଇବ ତାର ଡେମ୍ପ ଛିଡ଼ି, ସେଥିପାଇଁ କୁହା ହେଇଛି ପୂଜାରୀ ମାନେ କୋମଳ ଫୁଲକୁ ତାର ଡେମ୍ପ ଛିଡ଼ା ହବ ତା ଦେହରେ ପକା ହବ। ହେଲେ ପୁଷ୍ପ ସଜ୍ଜାରେ କେମିତି ଶୋଇବେ, ସେନା ପୁଷ୍ପ ସେଇଭଳି ବୃନ୍ଦାବନରେ। ଆଉ ଗୋପୀମାନେ ଏତେ ଦକ୍ଷ ଥିଲେ ସେମାନେ ସେଭଳି ଶଯ୍ୟା ତିଆରି କରୁଥିଲେ, ଯେଉଁ ବସ୍ତ୍ର ଭଳିଆ ସବୁ ବସ୍ତ୍ର ଭଳିଆ ଲାଗିବ। ରାମକୃଷ୍ଣ ପୁଷ୍ପସଜ୍ଜାରେ ଏଠି ଲେଖୁଛନ୍ତି, ଚକ୍ରବର୍ତ୍ତୀ ସିଧା ଲେଖୁଛନ୍ତି ପୁଷ୍ପସଜ୍ଜା। ଆଉ ତତ୍ କ୍ରୋଶନମ୍ ଉପସୃତ, କ୍ରୋଶମାନେ ଉଚ୍ଚ ସ୍ୱରରେ ହେ ରାମ ହେ କୃଷ୍ଣ ଡାକିଲେ, କିଏ ରକ୍ଷକମାନେ ଯେଉଁ ନନ୍ଦ ମହାରାଜଙ୍କୁ ରକ୍ଷା କରୁଥିଲେ। ତଦାନି ଦୂରତ ପୁଷ୍ପସଜ୍ଜାୟାମ ଶୟନ ଅପି, ଦୂରରେ ପୁଷ୍ପସଜ୍ଜାରେ ଶୟନ କରିଥିଲେ କିଏ, କୃଷ୍ଣ ବଳରାମ। ଉପନିକଟ ଏବେ ଶ୍ରୁତ୍ୱ, ଶୋଇଥିଲେ କେଉଁଠି ଯମୁନା କେଉଁଠି, ଶୁଭିଲା କେମିତି ତାଙ୍କୁ, ପ୍ରଶ୍ନ ଜଣେ ପ୍ରଶ୍ନ କରିବ ଏତେ ଦୂର ଜିନିଷ କେମିତି ଶୁଭିଲା। ସେଠି ସେ କହୁଛନ୍ତି ନାଇଁ, ସର୍ବଦେଶ ବର୍ତ୍ତିତ୍ୱା ପିତରଣ ବରୁଣ ଅପହୃତମ ଜ୍ଞାନ୍ତୁତି ଇତି ଶେଷ, ସେ ସବୁକିଛି ଶୁଣିପାରନ୍ତି, ଭଗବାନ ଦୂରରେ ନାହାନ୍ତି। ଭଗବାନ ଦୂର, ଭଗବାନ ଗୀତାରେ କହିଦେଲେ ନା କ'ଣ କହିଲେ, ସର୍ବତୋ ପାଣି ବାଦମ ତତ ସର୍ବତୋ ବିଶିର ମୁଖମ ସର୍ବତ୍ର ସୃଷ୍ଟି ମାଲ୍ଲକମ ସର୍ବ ମାବୃତମ ଦୃଷ୍ଟତି, ମୁଁ ସବୁଆଡ଼େ ଅଛି, ଭଗବାନ ଦୂରରେ ନାହାନ୍ତି ପାଖରେ ଅଛନ୍ତି। ତେଣୁ ରାମକୃଷ୍ଣ ଯୋଉ ଉଚ୍ଚସ୍ୱରରେ କ୍ରନ୍ଦନ କରୁଛନ୍ତି କିଏ, ନନ୍ଦ ମହାରାଜଙ୍କ ରକ୍ଷକମାନେ, ପୁଷ୍ପସଜ୍ଜାରେ ଶୟନ କରିଥିଲା ବେଳେ କୃଷ୍ଣ ଶୁଣିପାରିଲେ। ତେଣୁ କୃଷ୍ଣ ବଳରାମ କ'ଣ କଲେ, ତଦାନି ରକ୍ଷକ ଗୋପାନମ ନିକଟମ ଏତମ କୋମେ ତାତ ନିମଜ୍ଜତେ ଇତି ଦୃଷ୍ଟ୍ୱା, ଆସିକି ପହଞ୍ଚିଗଲେ ପଚାରିଲେ ରକ୍ଷକୁ, ମୋ ତାତ ମୋ ପିତା କେଉଁଠି ଅଛନ୍ତି, କେଉଁଠି ବୁଡ଼ିଗଲେ, କେଉଁଠି ସ୍ନାନ କରୁଥିଲେ, ପଚାରୁଛନ୍ତି। ତତ୍ରୈବ ତଟା ସ ଝାମ୍ପମ ନିମଜ୍ଜ୍ୟ ତଦନ୍ତିକମ ବରୁଣାନ୍ତିକମ ଗତ, ସିଧା ସେ ତଟରୁ ଦେଖାଇଦେଲେ କି ରକ୍ଷକମାନେ ଏଇଠି ନନ୍ଦ ମହାରାଜ ସ୍ନାନ କରୁଥିଲେ। ଏତିକି କହିବା ମାତ୍ର ସାଙ୍ଗେ ସାଙ୍ଗେ ଝାମ୍ପ ଲଗାଇଲେ କିଏ, କୃଷ୍ଣ ବଳରାମ ଏବଂ ବରୁଣାଳରେ ଯାଇ ପହଞ୍ଚିଲେ, ବରୁଣଙ୍କ ପାଖରେ ଯାଇ ପହଞ୍ଚିଲେ। ମାନେ ବରୁଣ ଯେତେ ସବୁ ଲୀଳା ହେଇଛନ୍ତି, ଏଇ ତ ଲୀଳା ସବୁ ନିତ୍ୟ, ଭଗବାନ ଏଇ ଲୀଳା ସବୁ ଏଇ କ୍ରମରେ କରନ୍ତି, ଆଉ ଲୀଳାର କ୍ରମ ବି ନିତ୍ୟ, ରସ ବି ନିତ୍ୟ, ସବୁ ତ ନିତ୍ୟ। ଆଉ ବରୁଣ ଦେଖିଦେବେ ଭଗବାନ ଆସିଛନ୍ତି, କୃଷ୍ଣ ବଳରାମ ଦୁଇ ଜଣ ଆସିକି ପହଞ୍ଚନ୍ତି, ତାଙ୍କୁ ବହୁତ ସ୍ତୁତି କରିବେ, ନିଜର କ୍ଷମା ପ୍ରାର୍ଥନା କରିବେ, ଆଉ ସୁନ୍ଦର ଭାବରେ ବର୍ଣ୍ଣନା କରିବେ, ମୋ ଭାଗ୍ୟ କେତେବେଳେ ଆପଣ ଏଠିକି ଆସିଲେ। ଭଗବାନଙ୍କୁ ଏମିତି ଜାଣି ନାହିଁ ଯେ ଭଗବାନ ଯାଇକି ବରୁଣାଳରୁ ଆଣିପାରିବେ, କ'ଣ ଅଲଗା ଆଣିପାରିବେନି, ଭଗବାନ ସଂକଳ୍ପ କଲେ ଆସିପାରିବେନି, ଗୁରୁପୁତ୍ରକୁ ଯାଇକି ଜମର ଜମଙ୍କ ପାଖରୁ ଆଣିବେ, ନାଇଁ ନାଇଁ। ଏଇ ଅବତାର ମାନଙ୍କ ଭଗବାନ ତ ଲୀଳା କରନ୍ତି, ଏଇ ଦେବତାମାନଙ୍କର ଏଇଟା ହଉଛି ବଡ଼ ଭାଗ୍ୟ, ସାକ୍ଷାତ ଦର୍ଶନ କରିବାର ସୌଭାଗ୍ୟ ପାଆନ୍ତି, ସାକ୍ଷାତ ଦର୍ଶନ କରନ୍ତି, ସାକ୍ଷାତ ସେବା କରନ୍ତି। ଯେମିତି ବରୁଣ ଆରତୀ କରିଥିବା ନା, ଯେତେବେଳେ ଭଗବାନ ଯାଇଛନ୍ତି ସେ ଆରତୀ କରୁଥିବେ, ଆରତୀ କରିଥିବେ, ପାଦସ୍ପର୍ଶ କରିଥିବେ, ଏସବୁ ଏଇ ଯେଉଁ ଏଇଟା ଏଇଟା ସାକ୍ଷାତ ସେବା, ଏଇଟା ସାକ୍ଷାତ ସେବା ନା। ଆମର ଭକ୍ତିର ଫଳଟା କ'ଣ, ଆଉ ଭକ୍ତିର ଯେଉଁ ଫଳଟା କ'ଣ, ସାଧନର ଫଳ ହେଲା, ଆମେ ଯଦି ସାଧନ କରୁଛେ ସାଧନର ଫଳ ହେଲା ଭକ୍ତି। ଭକ୍ତିର ଫଳଟା କ'ଣ, ଭକ୍ତିର ଫଳ ହେଲା ପ୍ରେମ, ପ୍ରେମର ଫଳଟା କ'ଣ, ପ୍ରେମର ଫଳ ହେଲା ସାକ୍ଷାତ ଦର୍ଶନ, ସାକ୍ଷାତ ଭଗବାନ ତୁମେ ଦେଖିବ। ଆଉ ସେଟା ନହେଲେ କେମିତି ସନାତନ ଗୋଷ୍ଠୀ, ଆମେ ବିଗ୍ରହ ସେବା କରୁଛେ, ସନାତନ ଗୋଷ୍ଠୀ ବିଗ୍ରହ ସେବା କରୁଛୁ, ଆମ କ'ଣ ଠାକୁର କଥା କହୁଛନ୍ତି, ଆଜି କହିଲି ମୋତେ ଗରମ ହେଇଛି, ଆଜି କାଇଁ ଦହି କରୁନ, ଆମେ ଯାହା ରୋଷେଇ କରିଦେଉଛେ ତାହେଲେ ଖାଇଲେ ଖାଇଲେ, ତାଙ୍କ ମନ ହେଲା ପସନ୍ଦ ହେଲା ଖାଇବେ ନ ଖାଇବେ ନା। ସାକ୍ଷାତ ଦର୍ଶନ ହବ, ସାକ୍ଷାତ ଦର୍ଶନ କେତେବେଳେ ହବ ନା, ସମସ୍ତ ସାଧନ ଭୋଜନର ସାର ହେଲା ଶୁଦ୍ଧ ଭକ୍ତି, ଭକ୍ତି ଭକ୍ତିର ସାର ହେଲା ଶୁଦ୍ଧ ପ୍ରେମ, ପ୍ରେମର ସାର ହେଲା ସାକ୍ଷାତ ଦର୍ଶନ, ସାକ୍ଷାତ ଦର୍ଶନ ସାକ୍ଷାତ ଦର୍ଶନ ଦେବେ ସେତେବେଳେ ତୁମକୁ ସବୁ ଜିନିଷ କହିବେ, ଏମିତି ଖାଇବି, ଏମିତି ଚଳିବି, ମୋତେ ଏହା କର, ମୋତେ ତା କର, ଯେମିତି ମାଧବେନ୍ଦ୍ର ପୁରୀ ହୁଅନ୍ତୁ, ଆମର ଯେତେ କ୍ଷୀରଚୋରା ଗୋପୀନାଥ, ଯେତେ ବିଗ୍ରହ ସବୁ ରହିଛି, ସେ ସାକ୍ଷାତ ନା, ଆଉ ସାକ୍ଷାତ ଭକ୍ତ, ଯେଉଁ ପ୍ରେମିକ ଭକ୍ତ ପାଖରେ ସାକ୍ଷାତ ସବୁ ପ୍ରକାଶ ହେଇଛନ୍ତି। ଆଉ ପ୍ରେମଟା ନ ପାଇଲେ କ'ଣ, ଆଉ ମହାପ୍ରଭୁ ଖାଲି କହିଲେ ପ୍ରେମ ଧନ ବିନା ବ୍ୟର୍ଥ ଦରିଦ୍ର ଜୀବନ, ଖାଲି କହିଲେ ପ୍ରେମଟା ନ ପାଇଲେ କ'ଣ, କିଛି ସ୍ପିରିଚୁଆଲ ଜିନିଷରେ ଆମେ ଖାଲି ଯା ଗୋଟେ ଏଇଟା ସତ୍ୟପଥ, ଏତିକି ଜ୍ଞାନ ଜାଣି ଏଇଟା ଠିକ ରାସ୍ତାରେ ମୁଁ ଯାଉଛି। ଆଉ ଭଗବାନ ବି ପ୍ରେମ ନ ପାଇବା ପୂର୍ବରୁ ଭଗବାନ କିଛି ଅନୁଭବ ଦେଉଛନ୍ତି, କିନ୍ତୁ କମ୍ପ୍ଲିଟ୍ ଯେଉଁ ସ୍ପିରିଚୁଆଲ ଜିନିଷଟା, ଆଧ୍ୟାତ୍ମିକ ଜିନିଷ ଯେଉଁ ପୂର୍ଣ୍ଣ ଭାବରେ ପରିପ୍ରକାଶ ହବ, ସେଇଟା ଭଗବତ ସାକ୍ଷାତକାର ନା, ଆଉ ନହେଲେ ତ ହବନି। ଭଗବାନଙ୍କ ସହିତ ଯେମିତି ପ୍ରଭୁପାଦଙ୍କର ପଢ଼ୁଥିଲେ ଲୀଳାମୃତ ନା, ତାଙ୍କୁ ଜଣେ ଭକ୍ତଙ୍କର ଭକ୍ତ ପ୍ରଭୁପାଦଙ୍କର ଶିଷ୍ୟ ଜଣେ ଭକ୍ତ କହୁଥିଲେ, ବିଦେଶୀ ଭକ୍ତ, ଭଗବାନ ସାକ୍ଷାତ ପ୍ରଭୁପାଦ ଯେମିତି ଗୁରୁଦେବ ଗୋପାଳ ସବୁ କଥା କହୁଥିଲେ, କୃଷ୍ଣ ବଳରାମ କଥା କହୁଥିଲେ, ଗୌନିତାଇ କଥା କହୁଥିଲେ, ଏ ଗୁରୁଦେବ ଛୋଟ ଗୌନିତାଇ ନା, ସେ ମନା କଲେ, ଏ ପୂଜପୁରା ଲୋକନାଥ ମହାରାଜଙ୍କର ଗୌନିତାଇ ସେ ଥିଲେ ନା, ଆଉ ସେ ଯେଉଁ ଏଇ ଗୌନିତାଇ ଅଛନ୍ତି ବିଦେଶରେ, ଆମ ଯେଉଁ ଗୌନିତାଇ ମୁଁ ସବୁବେଳେ ଖୋଜେ ଏଇ ଗୌନିତାଇ କେଉଁଠି ଅଛନ୍ତି, ଏଇଭଳିଆ କେଉଁଠି ପୂଜପୁର, ଆମର ଯେଉଁ ସଚ୍ଚିନନ୍ଦନ ମହାରାଜ ଅଛନ୍ତି ଜର୍ମାନୀରେ, ହଁ ଜର୍ମାନୀରେ, ସେ ଜର୍ମାନୀରେ ମୁଁ ଯାଇଥିଲି, ଜର୍ମାନ ତାଙ୍କ ମନ୍ଦିର, ଏଇ ଆମ ଗୌନିତାଇ ଯେମିତି ସେଇ ସମୟରେ ଏକା ସମୟରେ କି ତିଆରି କରିଛନ୍ତି, ଯେ ଛୋଟ ଗୌନିତାଇ ଯେଉଁ ଅଛନ୍ତି ଭୁବନେଶ୍ୱରରେ, ସେ ଗୌନିତାଇ ସେଠି ଅଛନ୍ତି, ଆମକୁ ଦେଖିଦେଲେ ଆରେ ଆମ ଗୌନିତାଇ ଏଇଭଳିଆ ଠିକ, ତା ପଚାରିଲେ ତା ହିଷ୍ଟ୍ରି, ଏଇ ବିଗ୍ରହ କେଉଁଠି ଥିଲେ, ଇଏ କହିଲେ ନାଇଁ 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 ଇଏ ପ୍ରଭୁପାଦଙ୍କ ଟାଇମ୍ରେ ଏଠି, ଇଏ ସେଇ ମନ୍ଦିର ଥିଲେ, ଭକ୍ତମାନଙ୍କୁ ସବୁ ଯେତେବେଳେ ଗଭର୍ଣ୍ଣମେଣ୍ଟ ନେଇଗଲା ବା ଭକ୍ତମାନେ ଚାଲିଗଲେ, ମହାରାଜ ଆଣି ତାଙ୍କୁ ଏଠି ରହିଛନ୍ତି, ସେଇ ସମୟରେ ବିଗ୍ରହ ପୁରା ଠିକ, ଏଇ ବିଗ୍ରହ ତ ଆମ ଗୌନିତା ଯା, ସେ ଗୌନିତା କଥା କହୁଥିଲେ ନା, ଆମର ଯେଉଁ ଗୌନିତା ଗୁରୁଦେବ ସବୁବେଳେ ସେ କୁହନ୍ତି, ଆଉ ଏଠି ଗୌନିତା ହୁଅନ୍ତି ମାଲିକ, ସେ ତୁମକୁ ରଖିବା ରଖିବେ ତଡ଼ିଏ ତଡ଼ି, ସେ ତ ଭଗବାନଙ୍କୁ ତୁମେ ଏଠି କିଛି କରିପାରିବନି, ସେ ତଡ଼ିକି ବାହାର କରିଦେ ତାଙ୍କ ଜାଗାଟା, ସେ ଗୌନି ସେ ଛୋଟ ଗୌନି ସେ କଥା କହୁଥିଲେ ନା, ମୁଁ ଯିବିନି, ଲୋକନାଥ ମହାରାଜ ପୂଜା ଲୋକନାଥ ଯେ ଆସିଥିଲେ ନା, କାରଣ ସବୁ ବଳଦ ଚାଲିଗଲେ, ଅପ୍ରକଟ ହେଇଗଲେ, ସବୁ ଚାଲିପାରିଲାଣି, ଭକ୍ତ ବି ଆଉ ନାହାନ୍ତି, ଗୁଜୁରାଟରୁ ସେ ବଡ଼ ବଡ଼ ବଳଦ ଆସନ୍ତି ନା, ଭକ୍ତ ତ ନଥିଲେ, ମହାରାଜ କହିଲେ କେତେ ଦିନ ଯାଉ ଭକ୍ତ ହୁଅନ୍ତୁ ଆମେ ଷ୍ଟାର୍ଟ କରିବା, ଆଉ ପୁଣି ଷ୍ଟାର୍ଟ କରିବା ପାଇଁ ପ୍ରୋଗ୍ରାମ ପାଇଁ ଆସିଲେ, ବିଗ୍ରହ ଦରକାର, ଏଇ ଠାକୁରଙ୍କ ପାଖକୁ ଆସିଲେ, ବିଗ୍ରହ ମଗତ ଆସିଲେ, ବିଗ୍ରହ ମନା କଲେ ନା ମୁଁ ଯିବିନି, ଆଉ ଗୁରୁଦେବ ଆସିକି କହିଦେଲେ, ଠାକୁର କହୁଛନ୍ତି ଯିବେନି, ଆପଣ ଅଛି ତ ଆପଣ ନିଅନ୍ତୁ, ମହାରାଜ ବୁଝିପାରିଲେ ଯେ ଗୁରୁଦେବ ଯେଉଁ ଆସିକି କହିଲେ, ମହାରାଜ ବୁଝିପାରିଲେ ଠାକୁର ଯିବେନି, ଆଉ ଜାଣିଦେଲେ ଭଗବାନଙ୍କର, ଭଗବାନ କଥା କହିବେ, ପ୍ରେମ ଚାର କଥା କହିବେ ନା, ଖାଲି କହିବେ ସାକ୍ଷାତ ଦର୍ଶନ ହବ ସେଠି, ଆଉ ସାକ୍ଷାତ ଦର୍ଶନ ତା ପୂର୍ବରୁ ଆମର ଶରଣାଗତି, ଆମର ଅନୁଭବ ନେଇକି ଆମେ ଯେତିକି ପ୍ରଭୁ ଆମକୁ ଜଣେଇ, କିନ୍ତୁ ପୂର୍ଣ୍ଣ ଯେ ଭକ୍ତିର ଫଳ ପୂର୍ଣ୍ଣ ହୁଏ ସେଠି ସାକ୍ଷାତ ଦର୍ଶନରେ, ସାକ୍ଷାତ ପ୍ରଭୁଙ୍କର ଭାବର ଆଦାନ ପ୍ରଦାନ କରନ୍ତି, ସେଇଟା ନହେଲା ପର୍ଯ୍ୟନ୍ତ କ'ଣ ଜୀବନରେ କିଛି ଗୋଟେ ପାଇଛ ବୋଲି ଏତେ ବଡ଼ିମା କରି କ'ଣ ଲାଭ ହେଉଛି, କିଛି ନାହିଁ, ସେଟା କିଛି ନାହିଁ, ପ୍ରେମ ବିନା ସେ କହିଲେ ବୃଥା ଦରିଦ୍ର, ଏଇଟା ବଡ଼ିମାର କିଛି ପାଞ୍ଚ ପଇସାର କିଛି ଲାଭ ହିଁ ନାହିଁ, ସେଠାରେ ମନ ଗୋଟେ ସାଟିସ୍ଫିକେସନ କରିବା କଥା, କ'ଣ କର୍ମୀ ଲୋକ ଧନ ସମ୍ମାନ ନେଇ ବଞ୍ଚୁଛନ୍ତି, ଆମେ ଆଉ କେମିତି ବଞ୍ଚେ, ଆଉ ଲୋକ ଭକ୍ତମାନେ ଆମକୁ ଗୋଟେ ପ୍ରଶଂସା କରିବେ କି ଆମେ ଗୋଟେ କ'ଣ କଲେ, କିନ୍ତୁ ପୂର୍ଣ୍ଣତା ହବନି ଭକ୍ତିର, ଭକ୍ତିର ପୂର୍ଣ୍ଣତା କେବଳ ହେଉଛି, ନହେଲେ ମହାପ୍ରଭୁ କାହିଁ କହିଲେ ପ୍ରେମ ଧନ ବିନା ବ୍ୟର୍ଥ ଦରିଦ୍ର, ଦୁଇଟା ଶବ୍ଦ ଲଗେଇ ନା, ବ୍ୟର୍ଥ ଜୀବନ ଦରିଦ୍ର ଜୀବନ, କାହିଁ କହିଲେ ଏଟା ମହାପ୍ରଭୁ, ଭଗବାନ ଦର୍ଶନ ହେଇପାରିଲାନି, ଆଉ ସେଥିପାଇଁ ଭକ୍ତକୁ ସବୁବେଳେ ବହୁତ ଉପର କଥା ଚିନ୍ତା କରିବା ଦରକାର, ଆମେ ତଳ କଥା ଖାଲି ଚିନ୍ତା କରୁଛେ, ଆଉ ଉପର କଥା କ'ଣ ଚିନ୍ତା କରିବ, ଉପର ଚିନ୍ତା କରିବ ନା, ତୁମେ ତଳ ଚିନ୍ତା କଲେ ହବ, ଏ ଜଗତ କଥା କାଢ଼ କାହିଁ ଚିନ୍ତା କର, ଏ ଜଗତ ଖାଲି ଆଡଜଷ୍ଟ କରି କେମିତି ଚାଲ, କେମିତି ଆମେ ଏ ଯେଉଁ ହରିନାମ କରୁଛେ କ'ଣ, ଏଇଟା ଉପର ଲୋକର ଚିନ୍ତା ନା, ମୁଁ କେମିତି ପ୍ରଭୁଙ୍କ ହେ ରାଧେ ହେ କୃଷ୍ଣ, ମୋତେ କେମିତି ଏଇଟା ନିଅନ୍ତୁ, ଆମର ବିଚାର ଏ ଜଗତ ଛାଡ଼ିବା ନା, ଏଠି ପୁଣି ଗୋଟେ ରହିକି କ'ଣ ବଡ଼ ବଡ଼ କାମ କରେ, ଆସିବ କାଲି ସେ ପ୍ରସଙ୍ଗ ଶୁଣିବା, ହରେ କୃଷ୍ଣ, ଜୟ ଗ୍ରନ୍ଥରାଜ ଭାଗବତଙ୍କୁ ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଏ ଗୌର ପ୍ରମାଣ।